वासुदेवाय। श्रीमद् भागवतम दशम स्कंद 37 अध्याय श्लोक 10। कृष्ण कृष्ण प्रमेयात्मन कृष्ण कृष्ण प्रमेयात्मन योगेश जगदीश्वरा योगेश जगदीश्वरा वासुदेवाखिला वास वासुदेवाखिला वास सात्वतां प्रवर प्रभो सात्वतां प्रवर प्रभो। कृष्ण कृष्ण प्रमेयात्मन योगेश जगदीश्वरा वासुदेवाखिला वास सात्वतां प्रवर प्रभो। कृष्ण कृष्ण प्रमेयात्मन योगेश जगदीश्वरा वासुदेवाखिला वास सात्वतां प्रवर प्रभो। जगदीश्वरा वासुदेवाखिला वास तमात्मा सर्वभूतानां एको ज्योतिरिवेधसां गूढ़गुहा सह साक्षी महापुरुष ईश्वर लिखे समझ पड़ा आज जना पड़ा आप आखिर चश्मा लग तेणु ये पूर्व श्लोक गत काली आम श्रीमद बजानंद महाराज कही भगवान जो हत्या कले गोटे प्रकार दृष्टि उद्धार कले ये जो केसी केसी दैत्य को केशव उद्धार कले से ना है केशव आमर जो आचार्य कही केशव बोली कहुई कहीं से केसी को उद्धार कर सले तेणु वर्तमान केसी उद्धार है वर्तमान भगवान से भाव आ पूर्व वर्णना कराला भगवान जो केसी उद्धार कले पूर्व शुक्र जो कहुची जे देवर्षि उपसंगम्य भागवत प्रवरण उप कृष्ण अकृष्ट कर्माण रहस्य एतद् अभासत। भगवान केसी को दत्त को हत्या कलापर कौन कले ना भगवान कौन से बहुत बड़ गोटे कार्य है चिंता करना आम जमी विभिन्न कार्य करफा सफी हाथ के झाड़ी दौचे भगवान से भाई हाथ झाड़ीदे तार पटे हाथ पूरी बाम हाथ बाम हाथ जो पूरी केसी जो मृत्युवरण कला भगवान हाथ को धोया पड़ा ना भगवान हाथ से भाव किसी कौन सी टी केसी शरीर जो दात सब भांगिगला 32 दात ना के दात सब दात गली पड़ा एवं से सब रक्त मत बाहर थी कि भगवान हाथ में कौन सी चिन्ह किसी ना जमी आगुला से भाव हस्त रही इत विराट हाथी ए घोड़ा जार केश लगुला मेघ को छुला मेघ विमान देवता मान विमान इतस्त हो जाऊला से इत विराट दैत्य को केसी ଅଶ୍ୱକୁ ଭଗବାନ ଯେଉଁ ବିଧାରଣ କଲେ, ହତ୍ୟା କଲେ, ତା ପାଟିରେ ଯେଉଁ ତା'ର ମୁଖରେ ହସ୍ତକୁ ପ୍ରବେଶ କରାଇଦେଲେ, ବାମ ହସ୍ତ, ସବୁ ଦାନ୍ତ ସବୁ ଗଳି ପଡ଼ିଲା, ତେଣୁ ରକ୍ତ ମଧ୍ୟ ବାହାରୁଥିବ, କିନ୍ତୁ ଭଗବାନ ସେ ହାତକୁ କାଢ଼ିଲେ। ଆମର ଜଣେ କହୁଥିଲେ ମହାରାଜ ଯେ ହାତକୁ ଯେଉଁ କାଢ଼ିଲେ ଯେମିତି ପୁରେଇଥିଲେ ସେମିତି କାଢ଼ିଲେ ନାହିଁ ଭଗବାନ, କାରଣ ଯେଉଁ କୁହାଗଲା କର୍କଟିକା ଫଳ ଭଳି ଫାଟିକିରି ପଡ଼ିଗଲା, ତେଣୁ ଭଗବାନ ହାତଟାକୁ ଏମିତି ଟେକିଦେଲେ, ଆଉ ହାତରୁ ପାଟିରୁ ହାତ କାଢ଼ିବାକୁ ପଡ଼ିଲା ନାହିଁ, ହାତରୁ ଟେକିଦେଲେ ଭଗବାନ। ତେଣୁ ଭଗବାନର ହାତ ଯେଭଳି ଭାବରେ ଥିଲା ସେଭଳି ଭାବରେ ରହିଛି, ସୁନ୍ଦର ହାତ ରହିଛି, ତା ଦେହରେ କୌଣସି ମାନେ କ୍ଷତ ବିକ୍ଷତ ତ ଛାଡ଼ନ୍ତୁ, ଅସ୍ୱର ମଧ୍ୟ ଶରୀରର ରକ୍ତ ମଧ୍ୟ ତା ଦେହରେ ହାତରେ ପଡ଼ିନାହିଁ। ଏଇଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଲା। ପୁଣି ଖେଳାଖେଳି ଯେମିତି କରୁଥିଲେ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ, ସେଇଭଳି ଭାବରେ ଅବିସ୍ମିତ ବୋଲି କୁହାଯାଇଛି। ଅବିସ୍ମିତ କହିଲେ ଭଗବାନ ଗୋଟେ ବିରାଟ ବଡ଼ ଅସୁରକୁ ଦୈତ୍ୟ କଲେ, ଆମେ ସବୁ ଆମେ ଚିନ୍ତା କରୁଛୁ ଏଇଟା ଅସମ୍ଭବ, କିନ୍ତୁ ଭଗବାନ ହେଉଛନ୍ତି ଅବିସ୍ମିତ, ଭଗବାନର କୌଣସି ସ୍ମିତ ଆସିଲା ନାହିଁ। ଭଗବାନ ଯେଉଁଭଳି ଭାବରେ ତାଙ୍କର ଯେଉଁଭଳି ଭାବରେ ଚିତ୍ତରେ ଥିଲେ, ସ୍ମିତ ଚିତ୍ତରେ ସ୍ମିତ ହାସ୍ୟ କରୁଥିଲେ, ସେଇଭଳି ଭାବରେ ସ୍ମିତ ହାସ୍ୟରେ ଭଗବାନ ଚାଲିଲେ। ଅନ୍ୟ ଖେଳ ତାଙ୍କ ପିଲା କ'ଣ ସାଙ୍ଗ ବାଳକମାନଙ୍କ ସହିତ ଖେଳିବା ପାଇଁ ଚାଲିଲେ। ଏତେ ବଡ଼ ଯଦି 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 ଭୌତିକ ଜଗତରେ ଏଇଭଳି ଭାବରେ ଗୋଟେ କିଛି ବିଚକ୍ଷଣ କାର୍ଯ୍ୟ ହୋଇଯିବ, ତାହେଲେ ସିଏ ତା'ର କେତେ ଛାତି ଫୁଲି ଉଠିବ, କେତେ କ'ଣ ହେବ, କେତେ ସବୁ ପ୍ରଶଂସା ହେବ, କେତେ କ'ଣ ହେବ, ନ୍ୟୁଜ୍ ପେପର ସାରା କେତେ ଟିଭି ଇଏ ସବୁ ସମସ୍ତେ ଲାଇଭ୍ ଇଏ କରିବେ, କେତେ କ'ଣ ହେବ, ଏସବୁ ହେବ। କିନ୍ତୁ ଭଗବାନଙ୍କର କିଛି ଚିନ୍ତା ନାହିଁ, ଭଗବାନ ପୁଣି ସାଙ୍ଗ ଯେମିତି କିଛି ହେଇନାହିଁ, କିଛି ଦାୟିତ୍ୱ ଉଦ୍ଧାର ପାଇଗଲା ଭଗବତ ଧାମ ବା ବ୍ରହ୍ମ ଲୋକକୁ ସେ ଉନ୍ନୀତ ହୋଇଥିବ। ହତାରି ଗତିଦାୟକ ଭଗବାନ, ବିନାଶ କଲେ ମଧ୍ୟ ଦୁଷ୍କୃତମାନଙ୍କୁ ବିନାଶ କଲେ ମଧ୍ୟ ଭଗବାନ ତାଙ୍କୁ ତାଙ୍କୁ ଗତି ପ୍ରଦାନ କରନ୍ତି, ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ତେଣୁ ଭଗବାନ କେଶି ଉଦ୍ଧାର ହେଲା ସେଥିପାଇଁ ତାଙ୍କର କେଶବ, ତାଙ୍କର ନାମ ହେଲା କେଶବ, କେଶ କେଶିକୁ ଉଦ୍ଧାର କଲେ। କେଶବର ଅନେକ ନାମ ରହିଛି, ଇଏ ଗୋଟିଏ ମଧ୍ୟ କେଶି ବନ୍ଧାନିକ ଜସ୍ୟତମ, କେଶିକୁ ଉଦ୍ଧାର କରିବାରୁ ଭଗବାନଙ୍କ ମଧ୍ୟ ନାମ ହେଲା କେଶବ, କେଶିକୁ ସେ ଉଦ୍ଧାର କଲେ କେଶବ, ବା କେଶିକୁ ନିଜ ବଶରେ ରଖିଲେ, ନିଜ ତାକୁ ହତ୍ୟା କଲେ, ଯାହା ହଉ କେଶବ ବର୍ତ୍ତମାନ କେଶବ କ'ଣ କଲେ ନା ତାଙ୍କର ଅନ୍ୟ ସ୍ଥାନକୁ ସବୁ ଯାଉଛନ୍ତି ଖେଳାଖେଳି। ମଥୁରା ସ୍ଥାନମପି ଭାଗବତାନାଂ ପ୍ରକୃଷ୍ଟ ବରୋ ମନର ମନ ମନ ସିଦ୍ଧି ଯସ୍ମାତ୍ ମନ ସିଦ୍ଧି ଯସ୍ମାତ୍ ସହ ଅକ୍ଲିଷ୍ଟେନ ଅକ୍ଲେଶ ନେଇବ କର୍ମ କେଶି ବଧାନିକ ଯଶ୍ୟତମ। ଏଇଭଳି ଭାବରେ ମଥୁରା ସ୍ଥାନମପି ଭାଗବତାନାଂ ପ୍ରକୃଷ୍ଟ ବର୍ତ୍ତମାନ ଆସୁଛନ୍ତି। ପୂର୍ବରୁ ଯେଉଁ ବର୍ଣ୍ଣନା କରାଯାଇଥିଲା 36 ଅଧ୍ୟାୟରେ ଭଗବାନ ଯେତେବେଳେ ଅରିଷ୍ଟକୁ ହତ୍ୟା କରିଥିଲେ, ଭଗବାନ ଅରିଷ୍ଟ ହତେ ଅରିଷ୍ଟକୁ ହତ୍ୟା କଲା ପରେ ନାରଦମୁନି ଯାଇ କଂସକୁ କହିଲେ, 36 ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା। 36 ଅଧ୍ୟାୟରେ ନାରଦମୁନି ଯାଇକରି କଂସକୁ କହିଲେ ଯେ ପ୍ରକୃତରେ ତମେ ଯେଉଁ କହୁଛ ଦେବକୀଙ୍କର ଅଷ୍ଟମ ଗର୍ଭ କିଏ, ସିଏ ହେଉଛନ୍ତି ଏଇ ନନ୍ଦଙ୍କର ପୁତ୍ର ଯିଏ କୃଷ୍ଣ, ସିଏ ହେଉଛନ୍ତି ଦେବକୀଙ୍କର ଅଷ୍ଟମ ଗର୍ଭ, ଏବଂ ତାଙ୍କର ସପ୍ତମ ଗର୍ଭ ହେଉଛନ୍ତି ଏଇ ବଳରାମ। ଏଇଭଳି ଭାବରେ ନନ୍ଦ ଆଳୟରେ ବ୍ରଜରେ ସେମାନେ ସବୁ ତାଙ୍କର ଲୀଳା କରୁଛନ୍ତି, ଏବଂ ତମ ସମସ୍ତ ଅସୁରମାନଙ୍କୁ ସେ ବଦ୍ଧ କରିଛନ୍ତି। ଏସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ କଂସର ବ୍ୟବସ୍ଥା ଚାଲିଛି, କେମିତି ତାଙ୍କୁ ଅଣେଇକିରି ମଥୁରାକୁ ଆଣିକି ତାଙ୍କୁ ହତ୍ୟା କରିବେ, ଏସବୁ ନାରଦମୁନି ତାଙ୍କୁ କହିଲେ, ନହେଲେ ସେ ଜାଣିନଥିଲେ। ତେଣୁ ବର୍ତ୍ତମାନ ନାରଦମୁନି ଏଇସବୁ ଯେତେବେଳେ ଅକ୍ରୁରଙ୍କୁ ପଠାଉଛନ୍ତି ବୃନ୍ଦାବନକୁ କୃଷ୍ଣ ଏବଂ ବଳରାମକୁ ଆଣିବା ପାଇଁ, ସେହି ସହିତ ଅରିଷ୍ଟକୁ ମଧ୍ୟ ପଠାଇଛନ୍ତି, ପୁଣି କେଶିକୁ ମଧ୍ୟ ପଠାଇଲେ, କେଶିକୁ ମଧ୍ୟ ପଠାଇଛନ୍ତି। କାହିଁକି ନା ଯାହା ବି ହଉ ସବୁ ପ୍ରକାର ଚେଷ୍ଟା କରିବେ, ସବୁ ପ୍ରକାର ଉପାୟ ବାହାର କରି ତାଙ୍କୁ ହତ୍ୟା କରିବେ, କୃଷ୍ଣ ବଳରାମକୁ ହତ୍ୟା କରିବେ। ଯାହାକୁ କୁହାଯାଏ ହୋପ୍ ଏଗେନଷ୍ଟ ହୋପ୍, ଆମର ଆଶା ବିଫଳ ହେଲେ ମଧ୍ୟ ପୁଣି ଆଶା କରିବା, ହୋପ୍ ଏଗେନଷ୍ଟ ହୋପ୍। ଏ ଭଗବତ ଗୀତାରେ ଭାଗବତମରେ ଏ କଥାଟି ରହିଛନ୍ତି, ପ୍ରହ୍ଲାଦ ମହାରାଜ ତାଙ୍କ ପିତାଙ୍କୁ କହିଛନ୍ତି, ନତେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ ଦୁରାଶୟା ଯେ ବହିରର୍ଥ ମାନିନ, ଦୁରାଶୟା ଶବ୍ଦ ବ୍ୟବହାର କରାଯାଇଛି। ସେମାନେ ଜାଣନ୍ତି ନାହିଁ ତାଙ୍କର ସ୍ୱାର୍ଥ କେଉଁଥିରେ, ନତେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ ଦୁରାଶୟା, ତାଙ୍କର ଆଶା ବିଫଳ ହେଲେ ମଧ୍ୟ ପୁଣି ସେମାନେ ଆଶା ପୋଷଣ କରନ୍ତି ଦୁରାଶୟା ବହିରର୍ଥ ମାନିନ ଏ ଭୌତିକ ଜଗତରେ ତାଙ୍କର ସବୁ ଆଶା ଖୋଜି ବୁଲୁଛନ୍ତି ଅନ୍ଧା ଯଥା ଅନ୍ଧେର ଉପନୀୟମାନା ତେପି ସ୍ୱତନ୍ତ୍ରିୟମ ରୁଦାମନି ବଦ୍ଧା ଯେଭଳି ଭାବରେ ଜଣେ ଅନ୍ଧ ଅନ୍ୟ ଅନ୍ଧ ଜଳକୁ ବାଟ ବତାଉଛି କ'ଣ ହେବ ଫଳ କ'ଣ ହେବ ନା ଦୁଇ ଜଣ ଯାକ ଖାଲିରେ ପଡ଼ିବେ ସେଇଭଳି ଭାବରେ ସମସ୍ତେ ଈଶତନ୍ତ୍ରିୟାମ ଉରୁଦାମନି ବଦ୍ଧା ସେଇଭଳି ଭାବରେ ସମସ୍ତେ ଭଗବାନଙ୍କର ଯେଉଁ ଗୁଣ ରହିଛି ସତ୍ୱ ରଜ ତମ ତିନି ଗୁଣରେ ସମସ୍ତେ ଦୃଢ଼ ଭାବରେ ବନ୍ଧନ ହେଇଛନ୍ତି ଦୃଢ଼ ଭାବରେ ବନ୍ଧି ହେଇଛନ୍ତି ତେଣୁ ସେମାନେ ଦୁରାଶୟା ଭଗବାନ ତାଙ୍କର ଆଶାକୁ ବିଫଳ କଲେ ମଧ୍ୟ ସେମାନେ ପୁଣି ଆଶା ପୋଷଣ କରନ୍ତି ତେଣୁ ଏଇଭଳି ଭାବରେ କେଶୀକୁ ବଦ୍ଧ ଭଗବାନ କେଶୀକୁ ବଦ୍ଧ କଲେ ଏଣେ ନାରଦ ମୁନି କଂସକୁ ଯେଉଁ ପ୍ରେରଣା ଦେଲେ ବା ଯାହା ମନ୍ତ୍ରଣା ଦେଲେ ଦେଇସାରିଲା ପରେ ପୁଣି ଆସି ଭଗବାନ ପାଖକୁ ଆସି ପହଞ୍ଚୁଛନ୍ତି ଆଉ ପୂର୍ବ ଶ୍ଳୋକରେ ଯେଉଁ କୁହେ ମଥୁରା ସ୍ଥାନ ବି ଭାଗବତାନ ପ୍ରକୃଷ୍ଟ ବର ପ୍ରବର ବୋଲି କୁହାଯାଇଛି ଦେବ ପ୍ରବର ନବମ ଅଧ୍ୟାୟ ନବମ ଶ୍ଳୋକରେ ଯେଉଁ ଦେବର୍ଷି ରୂପ ଦେବର୍ଷି ଉପସଙ୍ଗମ୍ୟ ଭାଗବତ ପ୍ରବର ନୃପ ଭାଗବତ ପ୍ରବର ଭାଗବତ କହିଲେ ଭାଗବତ ଦୁଇ ପ୍ରକାର ଭାଗବତ ଅଛନ୍ତି ଗୋଟେ ହେଉଛି ଗ୍ରନ୍ଥ ଭାଗବତ ଆଉ ଗୋଟେ ହେଉଛି ଭକ୍ତ ଭାଗବତ ଏକ ଭାଗବତ ବଡ଼ ଭାଗବତ ଶାସ୍ତ୍ର ଆର ଭାଗବତ ଭକ୍ତ ଭକ୍ତିରସ ପାତ୍ର ଭାଗବତ ଦୁଇ ପ୍ରକାର ଅଛନ୍ତି ଜଣେ ହେଉଛନ୍ତି ଗ୍ରନ୍ଥ ଭାଗବତ ଆଉ ଜଣେ ହେଉଛନ୍ତି ଭକ୍ତ ଭାଗବତ ତେଣୁ ଆମର କୁହାଯାଏ ଯାଅ ଭାଗବତ ପଢ଼ ବୈଷ୍ଣବର ସ୍ଥାନେ ଭାଗବତଙ୍କୁ ଆମେ ଟୀକା ଟିପ୍ପଣୀ ମାଧ୍ୟମରେ ଜାଣିପାରିବା ନାହିଁ ଭାଗବତ ଭକ୍ତମାନଙ୍କ ଠାରୁ ଶୁଣି ବୁଝିବା ଅନ୍ୟ କାହାଠାରୁ ବୁଝିପାରିବା ନାହିଁ ତେଣୁ ଇଏ ଯେଉଁ ଭାଗବତ ପ୍ରବର ଭାଗବତମାନଙ୍କ ଭିତରେ ଶ୍ରେଷ୍ଠ ସେ କଥା କୁହାଯାଇଛି ଭାଗବତାନାଂ ପ୍ରକୃଷ୍ଟ ବରୋ ମନୋରସ ମନ ଏ ଶ୍ଳୋକଟି କେଉଁଥିରେ ହଁ ନବମ ନମ୍ବର ଶ୍ଳୋକ ରହିଛି ଏଇଟା ମଥୁରା ଭାଗବତ ଗଣ ବ୍ରଜଲୀଳାଂ ସମାପ୍ୟ ସ୍ୱାଂ ଲୀଳାଂ ଦର୍ଶୟ ମାଥୁରୀଂ ଇତି ଅବେଦିତୁ ତତ୍ର ଦେବର୍ଷି ସ୍ତୁଷ୍ଟୋ ପ୍ରଭୁ ଭାଗବତ ପ୍ରବର ଇତି ମଥୁରା ସ୍ଥାନମପି ଭାଗବତାନାଂ ପ୍ରକୃଷ୍ଟ ବରୋ ମନୋରଥ ସିଦ୍ଧି ଯସ୍ମାତ୍ ମନୋରଥ ସିଦ୍ଧି ହେବ ଯାହାର ଯାହାଙ୍କ ଠାରୁ ସିଏ ହେଉଛନ୍ତି ଭାଗବତ ପ୍ରବର ସ ଅକ୍ଳିଷ୍ଟେନ ଅକ୍ଳେଶେ ନେଇବ କର୍ମ କେଶୀ ବଧାନିକଂ ଯଶ୍ୟତମ ଅକ୍ଳିଷ୍ଟ କର୍ମାଣ ବୋଲି କୁହାଯାଇଛି ଆ ପୂର୍ବ ଶ୍ଳୋକରେ କୃଷ୍ଣ ଅକ୍ଳିଷ୍ଟ କର୍ମାଣ ଅକୃଷ୍ଟ ଏତେ ବଡ଼ ଦୈତ୍ୟକୁ ବଦ୍ଧ କଲେ ଆମେ ଭାବେ ଲୋକମାନେ ଭାବିବେ ଇଏ ହେଉଛି ଅସମ୍ଭବ ଜିନିଷ ଏଇଟା ମନଗଢ଼ା କଥା କିନ୍ତୁ ଯେଉଁମାନେ ତତ୍ତ୍ୱ ଜାଣନ୍ତି ଭାଗବତ ଜାଣନ୍ତି ଯେଉଁମାନେ ତତ୍ତ୍ୱ ଭଗବାନଙ୍କ ତତ୍ତ୍ୱ ଜାଣନ୍ତି ସେମାନେ ଯେମିତି ଭାଗବତ ପ୍ରବର ଭାଗବତମାନଙ୍କ ଭିତରେ ଶ୍ରେଷ୍ଠ ନାରଦ ମୁନି ସିଏ କହୁଛନ୍ତି ଏ ଏ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି କୃଷ୍ଣ ଅକୃଷ୍ଟ କର୍ମଣ ଅକୃଷ୍ଟ କର୍ମଣ କହିଲେ ଅକୃଷ୍ଟ ଅକ୍ଳେଶ ନେଇବ କର୍ମ ବହୁତ ବହୁତ କଷ୍ଟ କରିବାକୁ ପଡ଼ିଲା ତାକୁ ହତ୍ୟା କରିବା ପାଇଁ ନା ଅକ୍ଳେଶ ବହୁତ ସହଜରେ ଭଗବାନ ହତ୍ୟା କରିଦେଲେ ତାକୁ ଯେମିତି ଆମେ କଳ୍ପନାରେ ସବୁ ବିଭିନ୍ନ ପ୍ରକାର ପିଲାମାନଙ୍କୁ ସବୁ କଥା କରନ୍ତି କୁହନ୍ତି କଳ୍ପନା କଥା ସବୁ ଏଭଳି ଭାବରେ କରିବା ସେଭଳି ଏସବୁ ରହିଛି ବହୁତ କଥା ରହିଛି ଫିଲ୍ମ ସବୁ ଯାହା ସବୁ ରହୁଛି ସବୁ ମନଗଢ଼ା ଜିନିଷ କିନ୍ତୁ ସେଇଟା ମଧ୍ୟ ତା ଉପରେ ଆଲୋଚନା କରି କେତେ କ'ଣ ସବୁ ତାକୁ ଦିଆଯାଉଛି ପ୍ରାଇଜ୍ ଦିଆଯାଉଛି କେତେ କ'ଣ ତା ବିଷୟରେ ଆଲୋଚନା ଚାଲିଛି ପବ୍ଲିକେସନ୍ ହେଉଛି କେତେ କ'ଣ ସବୁ କଥା ରହିଛି କିନ୍ତୁ ଇଏ ଯେଉଁ ପ୍ରକୃତ କଥାକୁ ଆମେ ଭାବୁଛେ ଏଇଟା ମନଗଢ଼ା କଥା ଯେଉଁମାନେ ଏଇ ଭକ୍ତି ମାର୍ଗରେ ଆସୁନାହାନ୍ତି ସେମାନେ ଏଇଭଳି ଭାବରେ ଭାବୁ କହୁଛନ୍ତି କିନ୍ତୁ ସୁଖଦେବ ଶ୍ରୀ କହୁଛନ୍ତି କୃଷ୍ଣ ହେଉଛନ୍ତି ଅକ୍ଳିଷ୍ଟ କର୍ମାଣ ଅକ୍ଳିଷ୍ଟ ଏଇନା କହିଲେ ଅକ୍ଳେଶ ମାନେ ତାଙ୍କୁ କଷ୍ଟ କରିବାକୁ ପଡ଼ିଲାନି ତାକୁ ହତ୍ୟା କରିବେ ଏତେ ବଡ଼ ଦୈତ୍ୟକୁ କେମିତି ହତ୍ୟା କରିବା କ'ଣ କରିବା ଯେମିତି ଆମର ବର୍ତ୍ତମାନ ଚିନ୍ତା ଚାଲିଛି ଯଦି ୱାର୍ଲଡ ୱାର୍ ଆସିବ ପାକିସ୍ତାନ ଯଦି ଆମ ସହ ଯୁଦ୍ଧ କରିବ ତାହେଲେ କେମିତି ତାକୁ କ'ଣ ପ୍ରତିହତ କରାଯିବ କେତେ ପ୍ରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଚାଲିଛି ଡିଫେନ୍ସରେ କେତେ କ'ଣ ହେଉଛି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଆମର ହରିଚରଣ ପ୍ରଭୁ ଲେଟେଷ୍ଟ ସମ୍ବାଦ ସବୁ ଜାଣିଛନ୍ତି ଆମକୁ ସେ ଖବର ଦେଉଛନ୍ତି ସବୁ ଏମିତି ହେଇଛି ସେମିତି ହେଇଛି କିନ୍ତୁ ଭଗବାନ ପାଇଁ ଏଇଟା କିଛି ବଡ଼ କଥା ନୁହଁ ତା ଚିନ୍ତା କରିବା ଦରକାର ନାହିଁ କିଛି ତା ପୂର୍ବରୁ ତିଆରି କରିନଥିଲେ କେମିତି ଯୁଦ୍ଧ କରିବି କ'ଣ କରିବି କିଛି ନାହିଁ। ଭଗବାନ ଖେଳରେ ଖେଳରେ ତାକୁ ହତ୍ୟା କଲେ, ଅକ୍ଳେଶ ହିଁ ନେଇବ, ବହୁତ କଷ୍ଟ ସ୍ୱୀକାର ପଡ଼ିଲା ପଡ଼ିଲା ନା, ଯେଉଁ କୁହାଯାଇଛି ତା'ର ଶରୀର ସବୁ ଘର୍ମ ବାହାରୁଥିଲା, ଝାଳ ସବୁ ବାହାରି ପଡ଼ୁଥିଲା, ଅରିଷ୍ଟର ମଧ୍ୟ ସେଇଭଳି ଭାବରେ ହେଇଥିଲା, ଆର ମଧ୍ୟ ସେଇଭଳି ଭାବରେ ହେଇଥିଲା। ଅକ୍ଳେଶ ନେଇବ କର୍ମ କେଶିବ ଧାନିକଂ, କେଶିବଦ୍ଧ ଯେଉଁ କଲେ ଅକ୍ଳେଶରେ ବହୁତ ସହଜରେ ଭଗବାନ ଖେଳରେ ଖେଳରେ ହତ୍ୟା କରିଦେଲେ। ଭଗବାନଙ୍କ ଲୀଳା ସବୁ ଏହିଭଳି ଭାବରେ ବୁଝିବାକୁ ପଡ଼ିବ। ଯେଉଁମାନେ ଭଗବାନ ଭକ୍ତ ସେମାନେ ବୁଝିପାରିବେ, ଅଭକ୍ତ ବୁଝିପାରିବେ ନାହିଁ। ଯେମିତି କୁହାଯାଇଛି ଉଲୁକ ନା ଅଧିକ ଯେ ସେ ସୂର୍ଯ୍ୟର କିରଣ, ଉଲୁକ ଖାଲି ପେଚା ସୂର୍ଯ୍ୟଙ୍କର କିରଣ ସେ ଦେଖିପାରେ ନାହିଁ, ସେମିତି ଦେଖିବା ନା ଦେଖେ ଯେତେ ଅଭକ୍ତରେ ଗଣ, ଯେଉଁମାନେ ଅଭକ୍ତ ସେମାନେ ଦେଖିକରି ମଧ୍ୟ ଦେଖିପାରନ୍ତି ନାହିଁ। ଭଗବାନ ସବୁଠାରେ ବିଦ୍ୟମାନ ଅଛନ୍ତି, ସବୁଠାରେ ଜଣେ ଯଦି ଚିନ୍ତା କରିବ, ଯେମିତି ବୈଜ୍ଞାନିକମାନେ ଚିନ୍ତା କରିଥିଲେ କେମିତି ଆପୁଲଟା ତଳେ ପଡ଼ିଲା, ନ୍ୟୁଟନ ଚିନ୍ତା କରି ଜାଣିଲେ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ହେଲା, ସେହିଭଳି ଭାବେ ଜଣେ ଯଦି ଚିନ୍ତା କରିବ କାହିଁକି ଏସବୁ ହେଇଛି, ବୃକ୍ଷ ହେଲା, ଏସବୁ ହେଲା, ଯାହା ସବୁ ଦେଖୁଛେ, ଏସବୁ କେଉଁଠୁ ଆସିଲା, ଏସବୁ ସେ ଯଦି ଚିନ୍ତା କରିବ ସେଠି ଭଗବାନଙ୍କର ଉପସ୍ଥିତି ସେ ଅନୁଭବ କରିବ। କିନ୍ତୁ ଯେଉଁମାନେ ଅଭକ୍ତ ସେମାନେ ଜାଣିପାରନ୍ତି ନାହିଁ, ଦେଖିବା ନା ଦେଖେ ଯେତେ ଅଭକ୍ତିର ଗଣ, ଉଲୁକ ନା ଦେଖେ ଯେ ସେ ସୂର୍ଯ୍ୟର କିରଣ, ଉଲୁକ ବା ପେଚା ସେ ସୂର୍ଯ୍ୟର କିରଣ ଦେଖିପାରେ ନାହିଁ, ଆଖି ବୁଝି ଦିଏ। ଯାହା ହେଉ ଭଗବାନଙ୍କ ପାଇଁ ଏଇଟା କିଛି କ୍ଲେଶ ନୁହଁ, ବହୁତ କଷ୍ଟ କଲେ ତା ନୁହଁ, ଏକ ଅକ୍ଲେଶ ନେଇବ, ବହୁତ ସହଜରେ ଏଇଟାକୁ ଭଗବାନ ବଦ୍ଧ କରିଦେଲେ। ଗତକାଲି ଏଇଟା ଆଲୋଚନା ହେଇଛି, ଆମେ ଏଇଟା କହିବା ନାହିଁ। ବର୍ତ୍ତମାନ ଯେଉଁ ରହିଛି 10-11 ଏଇ ଯେଉଁ ଶ୍ଳୋକ ଦୁଇଟି ରହିଛି, ବର୍ତ୍ତମାନ ନାରଦ ମୁନି ଆସୁଛନ୍ତି, ଭଗବାନ ଜାଣିପାରିଲେ, ତେଣୁ ଭଗବାନ ଏଭଳି ବ୍ୟବସ୍ଥା କଲେ, ଯେମିତି ଭଗବାନ ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଧାରଣ କଲେ, 7 ବର୍ଷର ହେଇଥିଲେ, ଗୋବର୍ଦ୍ଧନକୁ ଧାରଣ କରିଥିଲେ, ଗୋବର୍ଦ୍ଧନ ଧାରଣ କଲା ପରେ 7 ଦିନ ଧରି ଧାରଣ କରି ରହିଲେ, ତା ପରଦିନ ଯେତେବେଳେ ଆସୁଛନ୍ତି ଭଗବାନ ଏଭଳି ଗୋଟେ ଲୀଳା କଲେ, ଇନ୍ଦ୍ର ଆସିବେ କ୍ଷମା ପ୍ରାର୍ଥନା କରିବା ପାଇଁ, ଭଗବାନ ଯାଇ ପହଞ୍ଚିଗଲେ ତା ପାଖରେ, ଏକୁଟିଆ ପହଞ୍ଚିଗଲେ, ଅନ୍ୟମାନେ ସାଙ୍ଗ ବାଳକମାନେ ସେଠି ଆସିନାହାନ୍ତି, ଆମେ ଏଇଟା ଆଲୋଚନା କରିଥିଲେ ସେ ସମୟରେ। ଏଠି ମଧ୍ୟ ସେହିଭଳି ଭାବରେ ହେଲା, ଭଗବାନ ଜାଣନ୍ତି ସବୁ, ନାରଦ ମୁନି ଆସିବେ ବର୍ତ୍ତମାନ, ତେଣୁ ସିଏ ଗୋଟେ ଏକାନ୍ତ ସ୍ଥାନରେ ଯାଇ ତାଙ୍କୁ ପହଞ୍ଚିଗଲେ, ତାଙ୍କୁ ଦେଖା କଲେ। ଆଉ ପୂର୍ବରୁ କୁହାଯାଇ ସେଇଟା ଦେବର୍ଷି ଉପସଙ୍ଗମ୍ୟ, ଦେବର୍ଷିଙ୍କ ପାଖକୁ ସିଏ ଗଲେ ବା ଦେବର୍ଷି ତାଙ୍କ ପାଖକୁ ଆସିଲେ, କୃଷ୍ଣ ଅକୃଷ୍ଟ କର୍ମଣ ରହସ୍ୟ ଏତଦ୍ ଅଭାସତ, ରହସ୍ୟ କହିଲେ ଏକାନ୍ତ ସ୍ଥାନରେ, ଏକାନ୍ତ ସ୍ଥାନରେ ପହଞ୍ଚିଗଲେ, ସମସ୍ତଙ୍କ ସାମ୍ନାରେ ନାରଦ ମୁନି ଆସି କ୍ଷମା ପ୍ରାର୍ଥନା ବା ଯେଉଁ ପ୍ରାର୍ଥନା କରିବେ, ଆଉ ପରେ ଯେଉଁ ସବୁ ନାରଦଙ୍କ ପ୍ରାର୍ଥନା ସବୁ ରହିବ, ଏ ଅଧ୍ୟାୟ ଶେଷ ପର୍ଯ୍ୟନ୍ତ ନାରଦ ପ୍ରାର୍ଥନା କରିବେ, 12ଟି ଶ୍ଳୋକରେ ନାରଦ ପ୍ରାର୍ଥନା କରିବେ, ତେଣୁ ସେ ଯେଉଁ ପ୍ରାର୍ଥନା କରିବେ ସମସ୍ତଙ୍କ ସାମ୍ନାରେ କରିପାରିବେ ନାହିଁ, ତେଣୁ ସିଏ ଏକାନ୍ତ ସ୍ଥାନରେ ଭଗବାନ ମଧ୍ୟ ସେହିଭଳି ଭାବରେ ଯାଇ ତାଙ୍କ ପାଖରେ ପହଞ୍ଚିଗଲେ। ତେଣୁ ରହସ୍ୟ ଏତଦ୍ ଅଭାସତ, ବର୍ତ୍ତମାନ ନାରଦମୁନି ଏହିଭଳି ଭାବରେ କହୁଛନ୍ତି, ଗତ ଶ୍ଳୋକରେ ସେଇଟା ଆଲୋଚନା କରାଯାଇଛି। ତେଣୁ ଏଇଠି ବର୍ତ୍ତମାନ କୁହାଯାଏ, କୃଷ୍ଣ କୃଷ୍ଣ ପ୍ରମେୟାତ୍ମନ୍ ଯୋଗେଶ ଜଗଦୀଶ୍ୱର, କୃଷ୍ଣ କୃଷ୍ଣ ହେ ଅପ୍ରମେୟାତ୍ମନ୍, ଅପ୍ରମେୟାତ୍ମନ୍ କହିଲେ ଆମେ ଚିନ୍ତାର ବାହାରେ ଅଚିନ୍ତ ଖଳୁଜେ ଭାବ ନ ତାଙ୍କ ତର୍କେଣ ଯୋଜେତ, ଆମର ଚିନ୍ତା ଶକ୍ତି ଯେତିକି ରହିଛି ତା ଉପର କଥା ଭଗବାନଙ୍କର, ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ଅଧକ୍ଷଜ। ପ୍ରଥମେ ସେ କହୁଛନ୍ତି ହେ ଅପ୍ରମେୟ ଆତ୍ମନ୍, ପ୍ରମେୟ କହିଲେ ଆମେ ଚିନ୍ତା କରିବା, ଆମର ଗୋଟେ ନ୍ୟୁଜ୍ ପେପର୍ ଅଛି ନା ପ୍ରମେୟ, ପ୍ରମେୟ କହିଲେ ଆମେ ଏଇଟାକୁ ଜାଣିପାରିବା, ଆମେ ଚିନ୍ତା କରିପାରିବା, ଆମର ଶକ୍ତି ଭିତରେ ରହିଛି ସେଇଟା, କିନ୍ତୁ ଅପ୍ରମେୟ ଆମ ଶକ୍ତିର ବାହାରେ ଯେଉଁଟା, ସିଏ ହେଉଛନ୍ତି ସେହିଭଳି ଭାବେ ଭଗବାନ ଅପ୍ରମେୟ ଆତ୍ମନ୍। ସର୍ବାତୀତତ୍ୱେ ଚେତନାନ ତେନ ସର୍ବା ପରିଚ୍ଛେଦ୍ୟ, ଆମର ଚିନ୍ତାର ବାହାରେ ସିଏ ଯୋଗେଶ, ଯୋଗେଶ କହିଲେ ଯୋଗ, ଯୋଗ ସିଦ୍ଧି ରହିଛି, ସେ ଯୋଗ ସିଦ୍ଧି ଯେଉଁମାନେ ପ୍ରାପ୍ତ ହୁଅନ୍ତି ସେମାନେ ଭାବନ୍ତି ଆମେ ଈଶ୍ୱର ହୋଇଗଲୁ ବୋଲି, କିନ୍ତୁ ତାଙ୍କୁ ଯିଏ ସେଇ ଦେଇଛନ୍ତି ଯୋଗ ସିଦ୍ଧି ତାଙ୍କ ବିଷୟରେ ସେ ଚିନ୍ତା କରନ୍ତି ନାହିଁ। ଏ ଭଗବାନ ହେଉଛି ଯୋଗେଶ, ଅଚିନ୍ତ୍ୟ ପ୍ରଭାବ ତାଙ୍କର ରହିଛି। ଜଗଦୀଶ୍ୱର, ଜଗତର ସେ ହେଉଛନ୍ତି ଈଶ୍ୱର, ବିଶ୍ୱ ନିୟନ୍ତା, ସେ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି, ଆମର କଥାକୁ ମଧ୍ୟ ସେ ନିୟନ୍ତ୍ରଣ କରୁଛନ୍ତି, ସବୁକିଛି ସେ ନିୟନ୍ତ୍ରଣ କରୁଛନ୍ତି। କିନ୍ତୁ ଭଗବାନ ବିରୁଦ୍ଧରେ ଜଣେ କହିଲେ ମଧ୍ୟ ଭଗବାନ ଚାହିଁଲେ ତାଙ୍କର ପାଟିକୁ ବନ୍ଦ କରିଦେବେ, କଥା ସେ କହିପାରିବ ନାହିଁ। କିନ୍ତୁ ଭଗବାନ ତାର ଯେଉଁ ରହିଛି ସ୍ୱାଧୀନତାରେ ହସ୍ତକ୍ଷେପ କରନ୍ତି ନାହିଁ, ଇଏ ଭଗବାନଙ୍କ କୃପା। ବିଶ୍ୱ ନିୟନ୍ତ୍ର ସବୁକିଛି ନିୟନ୍ତ୍ରଣ କରୁଛନ୍ତି ଭଗବାନଙ୍କ ବିନା ଅନୁମତିରେ। କ'ଣ ଉପଦେଷ୍ଟା ଅନୁମନ୍ତା ଚ ଭର୍ତ୍ତା ଭକ୍ତା ମହେଶ୍ୱର, ସେ ସବୁକିଛି ଦେଖୁଛନ୍ତି। ସିଏ ଯଦି ଅନୁମତି ପ୍ରଦାନ ନ କରିବେ କିଛି ହେଇପାରିବ ନାହିଁ। କିନ୍ତୁ ଭଗବାନ ପୁଣି ଅନୁମତି ଦେଉଛନ୍ତି, ସେ ତାଙ୍କ ବିରୁଦ୍ଧରେ କହିବା ପାଇଁ ସେ ଅନୁମତି ଦେଉଛନ୍ତି। ଭଗବାନଙ୍କର ଭଗବତା ଏହିଭଳି ଭାବେ ରହିଛି। ସିଏ ହେଉଛନ୍ତି ବାସୁଦେବ। ବାସୁଦେବ କାହିଁ କହିଲେ, ଇଏ ନନ୍ଦମାର ନନ୍ଦନନ୍ଦନ କହିଲେ ନାହିଁ, ବାସୁଦେବ କହିଲେ। ବସୁଦେବଙ୍କର ପୁତ୍ର ଆପଣ, ଆମେ ସବୁ କହିବା ଭାଷାରେ ଟିକାରେ। ଏଠି ଯଦି ପ୍ରଭୁପାଦ ମହାରାଜ, ମାନେ ଏଠି ତ ପ୍ରଭୁପାଦ ମହାରାଜ ଭାଷା ଦେଇନାହାନ୍ତି, ତାଙ୍କର ଶିଷ୍ୟମାନେ ଭାଷା ଦେଇଛନ୍ତି, କିନ୍ତୁ ଆମର ଆଚାର୍ଯ୍ୟମାନେ ସବୁ ଭାଷ୍ୟ ଦେଇଛନ୍ତି, ଆମେ ସେଇଟା ଆଲୋଚନା କରିବା। ବସୁଦେବ ପୁତ୍ର କାହିଁକି ଅଖିଳାବାସ, କାହିଁକି କହିଲେ ତତ୍ତ୍ୱ ରହିଛି, ଗଭୀର ତତ୍ତ୍ୱ ରହିଛି। ଅଖିଳାବାସ କାହିଁକି କହିଲେ, ଅଖିଳବାସ କହିଲେ କ'ଣ ନା ନିଖିଳାଧାର, ସବୁଠାରେ ସେ ବାସ କରୁଛନ୍ତି ଅଖିଳାବାସ ସିଏ। ଏବଂ ସତ୍ୱତାଂ ପ୍ରବର, ସତ୍ୱତାଂ ପ୍ରବର କହିଲେ ଯାଦବ ଶ୍ରେଷ୍ଠ, ଯାଦବ କୁଳର ଶ୍ରେଷ୍ଠ ହେଉଛନ୍ତି ସିଏ ଭଗବାନ, ଯାଦବ ଶ୍ରେଷ୍ଠ। ପ୍ରଭୁ, ପ୍ରଭୁ କହିଲେ ସର୍ବଶକ୍ତି ଆପଣଙ୍କ ପାଖରେ ରହିଛି, ସର୍ବଶକ୍ତି। କୃଷ୍ଣ, କୃଷ୍ଣ ଦୁଇଥର କହିଲେ, କାହିଁକି ଦୁଇଥର କହିଲେ ଆମେ ଶୁଣିବା। କୃଷ୍ଣ କୃଷ୍ଣ ଗୋଟେ ଥର କହିଥିଲେ ହେଇଥାନ୍ତା, କାହିଁକି ଦୁଇଥର କହିଲେ? ଏ ଗୋଟେ ଏଇଟା ହେଉଛି ଦ୍ୱିରୁକ୍ତି, ଏ ଗୋଟେ ରହିଛି, ଗୋଟେ ଅଳଙ୍କାରରେ ଏଇଟା ଗୋଟେ ଦୋଷ ରହିଛି। ଯେମିତି ରହିଛି ଦ୍ୱିରୁକ୍ତି ଗୋଟେ, ଏଇଟା ଦୋଷ ଅଳଙ୍କାରରେ। ଆମର ଯେତେବେଳେ କାଶ୍ମୀରର ସେ ପଣ୍ଡିତ ସେ ଯେତେବେଳେ ଗଙ୍ଗାର ମହାତ୍ମ୍ୟ ବର୍ଣ୍ଣନା କରୁଥିଲେ, ସେଥିରେ ସେଇଟା ବର୍ଣ୍ଣନା କରାଯାଇଛି। ମହାପ୍ରଭୁ କହିଲେ ଏଇଟା ଗୋଟେ ତୁମର ଦୋଷ ରହିଗଲା, ଅଳଙ୍କାର ବହୁତ ଅଳଙ୍କାର ସବୁ କଥା ଶାସ୍ତ୍ର ସବୁ ରହିଛି, ଏଇଟା ଗୋଟେ ଦୋଷ ହେଇଯାଉଛି। କିନ୍ତୁ ଏଇଟା ଦୋଷ ନୁହେଁ, ଏଠି ହେବ ନାହିଁ, ଏଇଟା ଆମେ ଆଲୋଚନା କରିବା। ଏଦସାଂ, ଏଦସାଂ କହିଲେ କାଷ୍ଟାନାଂ ମଧ୍ୟସ୍ଥ, କାଷ୍ଠ ତାକୁ ଏଦସ ବୋଲି କୁହାଯାଏ, କାଷ୍ଠ, କାଷ୍ଠ ମଝିରେ। ଏଦସାଂ କହିଲେ କାଷ୍ଠ ମଝିରେ, କାଠ ମଝିରେ ରହିଛି ଏକ ଜ୍ୟୋତି ଏବ, କାଠ ଭିତରେ ଅଗ୍ନି ରହିଛି, ସେଥିପାଇଁ ଆମେ ଅଗ୍ନି ଜାଳିଲେ ସେଇଟା ପ୍ରଜ୍ୱଳିତ ହେଉଛି, ଯଦି ଭିତରେ ନଥାନ୍ତା ଅଗ୍ନି ତାହେଲେ ଜଳନ୍ତା ନାହିଁ। ତେଣୁ ସେହିଭଳି ଭାବରେ ଏକ ଜ୍ୟୋତି ଇବ, ଏକ ଅନଳ ଇବ, ଗୋଟିଏ ଜ୍ୟୋତି ଅଗ୍ନି ସିଏ, କିନ୍ତୁ ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ଦୃଶ୍ୟମାନ ହୁଏ। ତ୍ୱଂ ସର୍ବଭୂତାନାମ, ସର୍ବଭୂତାନାମ କହିଲେ ସର୍ବପ୍ରାଣୀନାମ ମଧ୍ୟସ୍ଥ, ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ସେ ରହିଛନ୍ତି। ପଶୁ ପକ୍ଷୀ କୀଟ ପତଙ୍ଗ ଯେତେ ଜୀବ ଅଛନ୍ତି ସମସ୍ତଙ୍କ ପ୍ରାଣୀ ମଧ୍ୟରେ ସେ ରହିଛନ୍ତି। ତେଣୁ ସର୍ବଭୂତାନାମ, ଆତ୍ମା ଗୁଢ଼, ଯଦିଓ ସେ ରହିଛନ୍ତି ପରମାତ୍ମା ରୂପେ ରହିଛନ୍ତି, କିନ୍ତୁ ଗୁଢ଼ ଅଦୃଶ୍ୟ, କେହି ଦେଖିପାରନ୍ତି ନାହିଁ, ଭକ୍ତ ହିଁ ଜାଣିପାରନ୍ତି, ଅନ୍ୟମାନେ ଜାଣି। ଗୁହାଶୟ, ଗୁହାଶୟ କହିଲେ ବୁଦ୍ଧି, ବୁଦ୍ଧେରପି ଅନ୍ତରଂ, ଅନ୍ତରହ ବୁଦ୍ଧିରେ ମଧ୍ୟ ସେ ରହୁଛନ୍ତି ଭଗବାନ। ଗୁହାଶୟ ବା ଗୁମ୍ଫା ଭିତରେ ରହୁଛନ୍ତି ଭଗବାନ, ଗୁହାଶୟ। ସାକ୍ଷୀ, ସେ ହେଉଛନ୍ତି ସବୁ 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 କାର୍ଯ୍ୟର ସେ ହେଉଛନ୍ତି ସାକ୍ଷୀ। ସର୍ବଦର୍ଶକ ନୁହନ୍ତୁ ସ୍ୱୟଂ ଦୃଶ୍ୟ, ସିଏ ହେଉଛନ୍ତି ସାକ୍ଷୀ କହିଲେ ସିଏ ସବୁ ଦେଖୁଛନ୍ତି କିନ୍ତୁ ତାଙ୍କୁ କେହି ଦେଖିପାରୁନାହାନ୍ତି ସାକ୍ଷୀ। ଏବଂ ମହାପୁରୁଷ, ମହାପୁରୁଷ ସବୁ ରହିଛି, ବନ୍ଦେ ମହାପୁରୁଷ ତେ ଚରଣାରବିନ୍ଦ, ମହାପୁରୁଷ ପୁରୁଷମାନଙ୍କ ଭିତରେ ଶ୍ରେଷ୍ଠ ମହାପୁରୁଷ, ସିଏ ହେଉଛନ୍ତି ଈଶ୍ୱର। ସର୍ବନିୟନ୍ତା ଭବସି, ଏଇଭଳି ଭାବରେ ଯେଉଁ ଶ୍ଳୋକ କହିବେ, ବାରଟି ଶ୍ଳୋକ କହିବେ, ଭଗବାନଙ୍କୁ ସ୍ତୁତି କରିବେ। ତେଣୁ ଏଇ ଦୁଇଟି ଶ୍ଳୋକ ଉପରେ ଆମେ ଆଲୋଚନା କରିବା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଏହା ଶ୍ରୀଧର ସ୍ୱାମୀ କହୁଛନ୍ତି, ଅସ୍ମାତ୍ ରହସ୍ୟଂ ବୈରିଣୀ କଂସେ ସୁଚିତାବାନ ଇତି ମା ସଂଖ୍ୟ ଇତିହାସ। ଏ ଶ୍ଳୋକ ଯେଉଁ କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କୁ, ଆ ପୂର୍ବରୁ ଯେତେବେଳେ ବର୍ଣ୍ଣନା କଲା, କାରଣ ନାରଦମାନେ ଏଇଭଳି ଭାବରେ କଂସକୁ କହିଲେ ତୁମର ଶତ୍ରୁ ହେଉଛନ୍ତି ସେ, ତାଙ୍କୁ ଆଣିକି ହତ୍ୟା କର, ଏସବୁ ସବୁ ଶୁଣିଲେ ପରିକ୍ଷିତ ମହାରାଜ, ତେଣୁ ତାଙ୍କର ମନରେ ଟିକେ ଶଙ୍କା ହେଇଗଲା, ଏଭଳି ବର୍ତ୍ତମାନ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କଲେ। ନାରଦମୁନି କହିଲେ, ଆଉ କିଏ କହିଥିଲେ ଅଲଗା, ନାରଦମୁନି କହିଲେ, ଅସ୍ମଦ୍ ରହସ୍ୟଂ ବୈରିଣୀ କଂସେ ସୁଚିତାବାନ ଏଇ ଭଗବାନଙ୍କର ଯେ ବୈରୀ ଶତ୍ରୁ ତାଙ୍କ ପାଖରେ ଏ ରହସ୍ୟକୁ କାହିଁକି କହିଲେ ସୁଚିତା ବା ନୀତି, କାହିଁକି କହିଲେ ନାରଦମୁନି? ବର୍ତ୍ତମାନ ତମେ ଶଙ୍କା କରିବାର ଆବଶ୍ୟକତା ନାହିଁ, ଏ କାରଣ ହେଉଛି ଏଇଟା କହିବେ କ'ଣ ପାଇଁ କହିଲେ ନାରଦମୁନି। ସନାତନ ଗୋସ୍ୱାମୀ କହିଲେ କୃଷ୍ଣ କୃଷ୍ଣ ଇତି ବିପ୍ସା, ଦୁଇଥର କୁହାଗଲା, କାହିଁକି କୁହାଗଲା ନା ତନ୍ ନାମ ଜିହ୍ୱାକର୍ଷଣ ସ୍ୱଭାବତ୍ୱାତ୍। ଭଗବାନ ନାରଦମୁନି ଭାଗବତ ପ୍ରବର ଶ୍ରେଷ୍ଠ ଭକ୍ତ ଆମ ଭଳି ନୁହଁ, କୃଷ୍ଣ କହିଲେ ଯେତେବେଳେ କହୁଛନ୍ତି ଜିହ୍ୱା ଆକର୍ଷଣ ସ୍ୱଭାବତ୍, ଜିହ୍ୱାକୁ କୃଷ୍ଣ ଶବ୍ଦ ଆକର୍ଷଣ କରନ୍ତି, ତେଣୁ ଯିଏ ଶୁଦ୍ଧ ଭକ୍ତ କୃଷ୍ଣ ନାମ ଯଦି ଉଚ୍ଚାରଣ କରିଥିବେ କେତେ ତାଙ୍କର ଆନନ୍ଦ ହେଉନଥିବ, ତେଣୁ ଏଇ ଯେଉଁ ନାମ ଯେଉଁ ଆକର୍ଷଣ କରୁଛନ୍ତି ଆଉ ଜିହ୍ୱାକୁ, ସେ ଆଉ ଦ୍ୱିତୀୟ ଥର ନ କହିକି ରହିପାରିଲେ ନାହିଁ, କୃଷ୍ଣ କୃଷ୍ଣ ଆସିଗଲା ଦୁଇଥର, କୃଷ୍ଣ କୃଷ୍ଣ। ଭକ୍ତି ବିଶେଷାତ୍ ବା ଭକ୍ତର ଭକ୍ତିର ହେଉଛନ୍ତି ଅବତାର, ଭକ୍ତି ଅବତାର ନାରଦମୁନି, ତେଣୁ ଭକ୍ତିର ବିଶେଷତ୍ୱ ପାଇଁ ଏଇ ଭଗବାନଙ୍କର ନାମ ଦୁଇଥର ନେଇଛନ୍ତି। ତତ୍ରାଦୌ ପରମ ଘନମୂର୍ତ୍ତି ଐଶ୍ୱର୍ଯ୍ୟଂ ତ୍ରିଭି ଏବଂ ତତ୍ତ୍ୱ ଭଗବତ ପ୍ରାକଟନମ ନବଭି ଇତି ବିବେଚନୀୟ, ବାରଟି ଶ୍ଳୋକରେ ବର୍ତ୍ତମାନ କହିବେ। ତେଣୁ ଏଇ ଯେଉଁ ଶ୍ଳୋକଟି ଦୁଇଟି କହିଲେ, ଆର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାବାର୍ଥରେ କହୁଛନ୍ତି ଯେ ପ୍ରଥମ କୃଷ୍ଣ କୃଷ୍ଣ ଇତି ଆନନ୍ଦେନ ଭଗବତ ସ୍ତବ ନାମ ସଂକୀର୍ତ୍ତନ ସଂକୀର୍ତ୍ତନ କୃତ ଭକ୍ତଭାସୋ, ଯେଉଁ କହିଲେ କୃଷ୍ଣ କହିଲେ ପୁଣି ଆଉ ଥରେ କୃଷ୍ଣ କହିଲେ ଇତି ଆନନ୍ଦେନ, ବହୁତ ଆନନ୍ଦ ଲାଗୁଛି ଭଗବାନଙ୍କ ନାମ ନେବାରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭାଗବତ ସ୍ତବ ଭଗବାନଙ୍କର ସ୍ତବ କରୁଛନ୍ତି ସେ, ନାମ ସଂକୀର୍ତ୍ତନ କୃତ ଭଗବାନଙ୍କ ନାମ ସଂକୀର୍ତ୍ତନ କଲେ କୃଷ୍ଣ କୃଷ୍ଣ। ମହାପ୍ରଭୁ ଯେତେବେଳେ ଯାଉଥିଲେ ଦାକ୍ଷିଣାତ୍ୟକୁ ସେଇଭଳି ଭାବରେ କୃଷ୍ଣ କୃଷ୍ଣ କହୁଥିଲେ, କୃଷ୍ଣ 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 ହେ କୃଷ୍ଣ 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 ହେ କୃଷ୍ଣ 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 ହେ କୃଷ୍ଣ 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 ହେ। ମହାପ୍ରଭୁ ଯେତେବେଳେ ଦାକ୍ଷିଣାତ୍ୟକୁ ଯାଉଥିଲେ ଏଇଭଳି ଭାବରେ ଭଗବାନଙ୍କର ଗୁଣଗାନ କରି କରି ଯାଉଥିଲେ। ଏ କଥା ଅଛି ଯେ ଭଗବାନ ଏଭଳି ତାଙ୍କର ମୁଖରୁ ଜୁହାରୁ ସବୁବେଳେ ଭଗବାନଙ୍କ ନାମ ଉଚ୍ଚାରିତ ହୁଏ, ତେଣୁ ଏମିତିକି ସେ ପାଇଖାନା ଗଲାବେଳେ ମଧ୍ୟ ଭଗବାନଙ୍କ ନାମ ଉଚ୍ଚାରଣ କରି ବନ୍ଦ କରିପାରନ୍ତି ନାହିଁ, ତେଣୁ ସେ ତାଙ୍କ ଜୁହାକୁ ଟାଣିକି ଧରିକି ରଖିଲେ ପାଇଖାନା ଗଲାବେଳକୁ। ଏଇଟା ଜଣେ ଦେଖିଦେଲେ ଛୋଟ ପିଲା, ସେ ପଚାରିଲେ ଆପଣ କାହିଁକି ଏମିତି ଜୁହାକୁ ବନ୍ଦ କରିଗଲେ ଭିତରକୁ, ନା ମୁଁ ଯେତେବେଳେ ପାଇଖାନା ଗଲେ ମଧ୍ୟ ଭଗବାନଙ୍କ ନାମ ମୋର ମୁଖରୁ ଉଚ୍ଚାରିତ ହେଉଛି ଜୁହାରୁ, ନା ଯଦି ସେହି ସମୟରେ ଜଣଙ୍କର ମୃତ୍ୟୁ ହୋଇଗଲା ତାହେଲେ କ'ଣ ହେବ? ତେଣୁ ସେ କହିଲେ ତୁମେ ମୋର ଗୁରୁ କହିକିରି ସବୁବେଳେ ସେଥିପାଇଁ କୁହାଯାଉଛି ଭଗବାନ ନାମ ସବୁବେଳେ ନେବା ପାଇଁ। କି ଭୋଜନେ କି ଶୟନେ କି ବା ଜାଗରଣେ କି ଭୋଜନେ କି ଶୟନେ ଜାଗରଣୀ ଅହର୍ନିଶ ଚିନ୍ତ କୃଷ୍ଣ ବଲ ହବଦନେ ଅହର୍ନିଶ ଚିନ୍ତ କୃଷ୍ଣ ବଲ ହବଦନେ। ସବୁ ସମୟରେ ଭଗବାନଙ୍କ ନାମ ନିଆଯାଇପାରିବ, ତେଣୁ ଇଏ ନାରଦମୁନି ସାଧାରଣ ଭକ୍ତ ନୁହନ୍ତି, ନା ଭାଗବତ ପ୍ରବର ଭକ୍ତମାନଙ୍କ ଭିତରେ ଶ୍ରେଷ୍ଠ। ଯେତେବେଳେ ସିଏ କହୁଛନ୍ତି କୃଷ୍ଣ କୃଷ୍ଣ ତାଙ୍କର ଆନନ୍ଦ ବଢ଼ିଯାଉଛି, କୃଷ୍ଣ ଇତି ଆନନ୍ଦେନ ଭଗବତ ସ୍ତବ ନାମ ସଂକୀର୍ତ୍ତନ କୃତ ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି, ତେଣୁ ଭକ୍ତା ଭାସୋ ନାରଦ ଅସ୍ମି, ତାଙ୍କର କହିବାର ଉଦ୍ଦେଶ୍ୟ ପ୍ରଭୁ ମନର ଭାବର ଆଦାନ ପ୍ରଦାନ ଚାଲିଛି ଏଠି, ସବୁ କଥା କହିବା ଦରକାର ପଡ଼ନି, ସମଝଦାର କେଲେ ଇସାରା କାଫି ହେ, ସମଝଦାରଙ୍କୁ ଇସାରା କାଫି ହେଇଯିବ, ତ କହିବା ଦରକାର ନାହିଁ। ତେଣୁ ନାରଦମୁନି ଯେଉଁ କୃଷ୍ଣ କୃଷ୍ଣ କହିଲେ, ତାର ମନର ଭାବ ହେଉଛି କ'ଣ? ନାରଦମାନଙ୍କର, ନାରଦମୁନିଙ୍କର, ନାରଦ ଅସ୍ମି, ପ୍ରଭୁ ମୁଁ ହେଉଛି ନାରଦ ଅସ୍ମି, ଭଗବତ ନାମ ସଂକୀର୍ତ୍ତନ ଭକ୍ତାଭାସ ହୋ, ପ୍ରଭୁ ମୁଁ ଭକ୍ତ ନୁହଁ, ଭକ୍ତା ଆଭାସ, ଭକ୍ତ ପ୍ରଭର କହୁଛନ୍ତି, ପ୍ରଭୁ ମୁଁ ଭକ୍ତାଭାସ, ମୋର ଭକ୍ତି ନାହିଁ, ଏଇ ଭାବରେ କହୁଛନ୍ତି। ଅସ୍ମି ଇତି ଆତ୍ମାନଂ ସ୍ମାରୟତି, ନାରଦ ଅସ୍ମି ଇତି ଆତ୍ମାନଂ ସ୍ମାରୟତି, ନିଜକୁ ନିଜେ ସ୍ମରଣ କରଦେଉଛନ୍ତି ଯେ ପ୍ରକୃତରେ ମୋର କୌଣସି ଭକ୍ତି ନାହିଁ, ଭକ୍ତି ଥିଲେ ମୁଁ ଏଭଳି କାର୍ଯ୍ୟ କରିପାରିନଥାନ୍ତି, ଏଇଭଳି ଭାବେ ତାଙ୍କ ମନର ଧାରଣା ରହିଛି। ତାଙ୍କର ମଧ୍ୟ ମନରେ ଟିକିଏ ରହିଥିଲା, ଶଙ୍କା ରହିଥିଲା। ତେଣୁ ବର୍ତ୍ତମାନ ଭଗବାନ କହିବେ, କିଛି ତୁମେ କିଛି ଭୁଲ କରିନା, ତ ମୋର ନିର୍ଦ୍ଦେଶରେ କରିଛ, ଏସବୁ କଥା ଆସିବ, ଏଇ ତାଙ୍କର ଶ୍ଳୋକରେ ଏଇସବୁ କଥା ଆସିଯାଉଛି। ଅପ୍ରମେୟ, ଅପ୍ରମେୟ କହିଲେ ପ୍ରମାତୁମ ଅଶକ୍ୟ, ଭଗବାନଙ୍କର ଯେଉଁ ଲୀଳା ଅଚିନ୍ତ୍ୟ ଶକ୍ତି ରହିଛି, ଆମେ ଚିନ୍ତା କରିପାରିବା ନାହିଁ, ସେଥିପାଇଁ ଅପ୍ରମେୟ ଶବ୍ଦ ବ୍ୟବହାର କରାଲେ। ପ୍ରମାତୁମ ଅଶକ୍ୟ ଆତ୍ମା ମନୋଜସ୍ୟ ଇତି ଅଥ ପରଂ ବ୍ରଜେ ଏବ ବିରାଜମାନ ବ୍ରଜସ୍ଥାନ ପିତ୍ରାଦିନ ଆନନ୍ଦୈ ଶେଷୀ। ତେଣୁ ଭଗବାନ ଅପ୍ରମେୟ ଆତ୍ମନ, ଭଗବାନଙ୍କର ଏଭଳି କାର୍ଯ୍ୟ ରହିଛି, ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ଆତ୍ମା ମନୋଜସ୍ୟ ଇତି ଅଥ ପରଂ ବ୍ରଜେ, ଅଥ ପରଂ ଆପଣଙ୍କର ଆତ୍ମା ବା ମନ ଏ ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ, ଅଶକ୍ୟ। ତେଣୁ ଆପଣ ଅତଃ ପରଂ ବ୍ରଜେ ଏବ ବିରାଜମାନ ବ୍ରଜସ୍ଥାନ, ଆ ପରେ ଆପଣ ବ୍ରଜରେ ରହିବେ, କାରଣ ଭଗବାନ ବ୍ରଜ ଛାଡ଼ିକି କୁଆଡ଼େ ଯାଆନ୍ତି ନାହିଁ। ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକ ନ ଗଚ୍ଛନ୍ତି, ବୃନ୍ଦାବନ ତ୍ୟାଗ କରି ଭଗବାନ ଗୋଟିଏ ପାଦ ମଧ୍ୟ କୁଆଡ଼େ ଯାଆନ୍ତି ନାହିଁ। ତେଣୁ ଏଇଟା ଆମେ ବୁଝିପାରିବା ନାହିଁ, ଅପ୍ରମେୟ ଶବ୍ଦ ବ୍ୟବହାର କଲେ। ଭଗବାନ ସମସ୍ତେ ଜାଣିଛନ୍ତି, ଭଗବାନ ଦଶ ବର୍ଷ ସାତ ଆଠ ମାସ ଭିତରେ ଭଗବାନ ଗଲେ, ବ୍ରଜରୁ ବର୍ତ୍ତମାନ ଯିବେ, ମଥୁରାକୁ ଯିବେ, କିନ୍ତୁ ମଥୁରାକୁ ଗଲେ ମଧ୍ୟ ସେ ବ୍ରଜରେ ଅଛନ୍ତି, ଅପ୍ରମେୟ ଆମେ ଚିନ୍ତା କରିପାରିବା ନାହିଁ ଭଗବାନଙ୍କର ଲୀଳା ଏଭଳି ଭାବରେ। ପରଂ ବ୍ରଜେ ଅଥ ପରଂ ବ୍ରଜେ ଏବ ବିରାଜମାନ ବ୍ରଜସ୍ଥାନ, ବ୍ରଜରେ ବିରାଜ କରି ମଧ୍ୟ ଆପଣ କ'ଣ କରିବେ ନା ପିତ୍ରାଧୀନ ଆନନ୍ଦୈ ଶେଷୀ, ଆପଣ ପିତାମାନଙ୍କୁ ଯେଉଁ ପିତା ଆପଣ ବନ୍ଧୁବାନ୍ଧବ ଯାହାକୁ ସବୁ ଯେମିତି ଆନନ୍ଦ ପ୍ରଦାନ କରୁଛନ୍ତି ସେଇଟା ମଧ୍ୟ କରିବେ। ମଥୁରାଂ ଯାସ୍ୟ, ବର୍ତ୍ତମାନ ବ୍ରଜରେ ରହିକି ମଧ୍ୟ ବର୍ତ୍ତମାନ ମଥୁରାକୁ ଯାଆନ୍ତୁ, ମଥୁରାଂ ଯାସ୍ୟ ତତ୍ରତାନ ବେତି କସ୍ତ୍ୱମ ମନୋ ବେଦୟିତୁ କ୍ଷମତ ଇତି ଭାବ, କିଏ ଆପଣଙ୍କର ମନକୁ ଜାଣିପାରିବ, କାହାର କ୍ଷମତା ରହିଛି ମନରେ ଜାଣିବା ପାଇଁ ଭଗବାନଙ୍କ ଏଇସବୁ ଲୀଳା? କହିବାର ଉଦ୍ଦେଶ୍ୟ ହେଉଛି ନାରଦ ମୁନି ଜାଣନ୍ତି, ଭକ୍ତ ଜାଣନ୍ତି ଭଗବାନଙ୍କ ବିଷୟରେ, ଆଉ କେହି ଜାଣିପାରିବେ ନାହିଁ। କିଞ୍ଚ ଯୋଗେଶ, ଯେଉଁ କୃଷ୍ଣ କୃଷ୍ଣ ଅପିମାତ୍ମନ ଯୋଗେଶ, ଯୋଗେଶ କ'ଣ ପାଇଁ କହିଲେ ନା, ଯୋଗେଶ କହିବାର ଉଦ୍ଦେଶ୍ୟ ଯୋଗ ମାୟାଧୀଶ୍ୱର ତ୍ୱାତ୍ ଉଭୟତ୍ରାପି ବିରାଜସ୍ୟ ବିତି ଭାବ, ଯୋଗ ମାୟାର ସିଏ ହେଉଛନ୍ତି ଅଧୀଶ୍ୱର, ବା ଯୋଗ ଶକ୍ତିର ସିଏ ହେଉଛନ୍ତି ଅଧୀଶ୍ୱର, ତେଣୁ ଭଗବାନ ସବୁକିଛି କରିପାରିବେ, ଏକ ସମୟରେ ଦୁଇଟି ସ୍ଥାନରେ ରହିକି ତାଙ୍କ ଲୀଳା କରିବେ, ବିରାଜସ୍ୟ ଇତି ଭାବ, ଏଇ ଭାବରେ କହୁଛନ୍ତି। କାରଣ ବର୍ତ୍ତମାନ ସେ କହିବେ ନା ଆପଣ ଚାଲନ୍ତୁ ମଥୁରାକୁ, ସେଥିପାଇଁ ଯୋଗେଶ ଶବ୍ଦ ବ୍ୟବହାର କଲେ। ଯଦି କହିବେ ଭଗବାନ କହିବେ ମୁଁ ଯଦି ମଥୁରାକୁ ଯିବି ଆଉ ଏଠିକି, ଆପଣ ଯୋଗେଶ, ଆପଣ ସବୁକିଛି କରିପାରିବେ ଯୋଗେଶ, ଏ ଭାବର ଆଦାନ ପ୍ରଦାନ ହେଉଛି, ଭାବର ଆଦାନ ପ୍ରଦାନ ହେଉଛି ଯୋଗମାୟା। ପୁଣି ଜଗଦୀଶ୍ୱର କାହିଁ କହିଲେ ଯୋଗେଶ, ପୁଣି ଜଗଦୀଶ୍ୱର କାହିଁ କହିଲେ ଏଠି ନା, ଜଗତ କାର୍ଯ୍ୟଂ ଭାରାବତାରଣ ଅପି କର୍ତ୍ତବ୍ୟ ଇତି ଭାବ, ପ୍ରଭୁ ଆପଣ ଆସୁଛନ୍ତି ଭାର ଭୂଭାର ଭୂମି ଭାର ହରଣ କରିବା ପାଇଁ, ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଶିଶୁ ବର୍ଣ୍ଣନା କରାଯାଇଛି, ଭୂମି ନୃପ୍ତ ନୃପ ବ୍ୟାଜ ଦୈତାନିକ ସତାୟୁତେଇ, ଭୂମି ଯେତେବେଳେ ଭାରାକ୍ରାନ୍ତ ହୋଇଯାଇଥିଲା ସେତେବେଳେ ସେ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ, ବ୍ରହ୍ମା ଅନ୍ୟ ଦେବତାମାନଙ୍କୁ ନେଇକି ଯାଇଥିଲେ ଭଗବାନ ସିନ୍ଧୁ ତଟରେ, କ୍ଷୀରସିନ୍ଧୁ ତଟରେ ରହିକିରି ଭଗବାନଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ, କେଉଁ ପ୍ରାର୍ଥନା କରିଥିଲେ, ପୁରୁଷ ସୂକ୍ତ ମନ୍ତ୍ର ପାଠ କରିଥିଲେ, ଓଂ ସହସ୍ର ଶୀର୍ଷା ପୁରୁଷା ଇତ୍ୟାଦି ପୁରୁଷ ସୂକ୍ତ ମନ୍ତ୍ର ପାଠ କରିଥିଲେ। ତେଣୁ ଭଗବାନ ଆସିଥିଲେ, ଭଗବାନ କହିଲେ ଦେବ କ'ଣ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷତି ତତ୍ ପ୍ରିୟାତଂ ସମ୍ଭବତୁ ସୁର ଭଗବାନ କହିଥିଲେ ବ୍ରହ୍ମାଙ୍କ ହୃଦୟରେ ଏ ମେସେଜ ଦେଇଥିଲେ ଭଗବାନ ବସୁଦେବଙ୍କ ଗୃହରେ ଆସିବେ ଦେବତାମାନେ ସବୁ ଆସି ତାଙ୍କ ଲୀଳାରେ ଭାଗ ନିଅ ଏସବୁ କହିଥିଲେ ଭୂମି ଭାର ହରଣ କରିବେ ଭଗବାନ ତେଣୁ ଜଗଦୀଶ୍ୱର ଶବ୍ଦ କହିଲେ ନାରଦ ମୁନି କହିଲେ ଜଗଦୀଶ୍ୱର ଏଇଠି ଜଗତ କାର୍ଯ୍ୟ ଜଗତର କାର୍ଯ୍ୟ ହେଉଛି ଏଇଟା ଆପଣ ଆସିଛନ୍ତି ଯେଉଁ ଭାର ଭୂମିର ଭାରକୁ ଅବତରଣ କରିବେ ତେଣୁ ଏଇଟା ଆପଣଙ୍କ କର୍ତ୍ତବ୍ୟ ତେଣୁ ଜଗଦୀଶ୍ୱର ବର୍ତ୍ତମାନ ଆସିଗଲା କଂସକୁ ନିହତ କରିବେ ଖାଲି ବୃନ୍ଦାବନରେ ଦଶ ଏଗାରଟା ବାର ଯେଉଁ ରହିଲେ ଯେତେ ଅସୁରକୁ ମାରିଲେ ସେଇଟା କ'ଣ ଭୂମିର ଭାର ହରଣ ହେଲା ସେ କିଛି ନୁହଁ 0.9% ବି ହେବ ନାହିଁ ଭଗବାନ ବର୍ତ୍ତମାନ ଭୂମି ବାହାର ହରଣ କରି ମଥୁରା ଗଲା ପରେ ପ୍ରତିବର୍ଷ 23 ଅକ୍ଷୌଣୀ ସୈନ୍ୟଙ୍କୁ ଭଗବାନ ହତ୍ୟା କରିବେ ଆମ ମହାଭାରତ ଯୁଦ୍ଧରେ 18 ଅକ୍ଷୌଣୀ ସୈନ୍ୟ ମୃତ୍ୟୁବରଣ କରିଥିଲେ ଗୋଟିଏ ଅକ୍ଷୌଣୀ ସୈନ୍ୟ କେତେ କି କହିପାରିବେ ଏତିକି ଇଣ୍ଟୁ 23 କେତେ ହେବ ସେତିକି ଅକ୍ଷୌଣୀ ସୈନ୍ୟକୁ ହତ୍ୟା କରୁଥିଲେ ଭଗବାନ ପ୍ରତିବର୍ଷ 18 ଥର ହତ୍ୟା କରିଛନ୍ତି କେତେ ହେଲା ହିସାବ କରନ୍ତୁ ତାପରେ ମହାଭାରତ ଯୁଦ୍ଧ ହେବ ମହାଭାରତ ଯୁଦ୍ଧରେ ଭଗବାନ 18 ଅକ୍ଷୌଣୀ ସୈନ୍ୟକୁ ନିହତ କରିବେ ଭଗବାନଙ୍କ ଦ୍ୱାରା ନିହତ ହେବେ ସେମାନେ ଏଇଭଳି ଭାବେ ଅନେକ ଶତ୍ରୁ ଭୂମି ବାହାର ହରଣ କରିବେ ସେଥିପାଇଁ ଜଗଦୀଶ୍ୱର ବର୍ତ୍ତମାନ ସମୟ ଆସିଗଲା ପ୍ରଭୁ ଆଉ ଏଇଠି ଖାଲି ଲୀଳା କଲେ ହେବ ନାହିଁ ବର୍ତ୍ତମାନ ଜଗଦୀଶ୍ୱର ଆପଣ ଜଗଦୀଶ୍ୱର ଭୂମି ବାହାରକୁ ହରଣ କରନ୍ତୁ ଆପଣ ତେଣୁ ତାପରେ କହିଲେ ବାସୁଦେବ କହିବାର ଉଦ୍ଦେଶ୍ୟ ହେଉଛି ନନ୍ଦସ୍ୟ ପୁତ୍ରତ୍ୱେନ ସ୍ୱସ୍ୟ ପ୍ରସିଦ୍ଧି ମକାର୍ଷିରେ ଏବ ପ୍ରଭୁ ଆପଣ ନନ୍ଦଙ୍କର ନନ୍ଦନ ହେଇକରି ଆପଣ ସବୁ ଲୀଳା କଲେ ନନ୍ଦନନ୍ଦନ ଲୀଳା କଲେ ଅନ୍ତିମ ଲୀଳା ହେଉଛି ଭଗବାନଙ୍କର ଏ ଯେଉଁ ଅସୁରମାନଙ୍କୁ ହତ୍ୟା କଲେ ସେଇଟା ବଡ଼ କଥା ନୁହଁ ଭଗବାନଙ୍କର ଯେଉଁ ଲୀଳା କଲେ କ'ଣ ଯେଉଁ ରାସ ଲୀଳା କଲେ ଜୟ ଜୟ ଜ୍ୱଳରସ ସର୍ବରସ ସାର ଯେତେ ରସ ରହିଛି ସବୁଠୁ ଶ୍ରେଷ୍ଠ ରସ ହେଉଛି ରାସ ଲୀଳା ପରକିଆ ଭାବେ ଯାହା ବ୍ରଜତେ ପ୍ରଚାର ଏଇସବୁ ଲୀଳା ହେଇଗଲା ବର୍ତ୍ତମାନ ଆପଣ ସବୁ ଆସ୍ୱାଦନ କରିଦେଲେ ଶ୍ରେଷ୍ଠ ରସ ଆସ୍ୱାଦନ କରିଦେଲେ ତେଣୁ ବର୍ତ୍ତମାନ ବସୁଦେବଙ୍କ ପୁତ୍ର ଆପଣ ଖାଲି ନନ୍ଦଙ୍କର ପୁତ୍ର ତା ନୁହଁ ଆପଣ ହେଉଛନ୍ତି ବସୁଦେବଙ୍କ ପୁତ୍ର ବସୁଦେବ ଏଇଠି ନନ୍ଦସ୍ୟ ପୁତ୍ରତ୍ୱେନ ସ୍ୱସ୍ୟ ପ୍ରସିଦ୍ଧି କାର୍ଯ୍ୟ ବର୍ତ୍ତମାନ ନନ୍ଦଙ୍କର ପୁତ୍ର ହିସାବରେ ଆପଣ କାର୍ଯ୍ୟ ସମାପନ ହେଇଗଲା ବର୍ତ୍ତମାନ ବସୁଦେବଙ୍କ ପୁତ୍ର ହିସାବରେ କାର୍ଯ୍ୟ ବସୁଦେବ ଏଇଠି ଇଦାନିଂ ବସୁଦେବସ୍ୟାପି ତଦ୍ ଭାଗ୍ୟ ପ୍ରକଟେଇତି ଭାବ ନନ୍ଦ ମହାରାଜଙ୍କ ଭାଗ୍ୟ ବହୁତ ହେଇଗଲା ଆପଣ ଆସି ଲୀଳା କଲେ ଛୋଟ ପିଲାବେଳେ ଯେତେବେଳେ ଭଗବାନ ଟିକେ ଟିକେ ଚାଲୁଥିଲେ ସେତେବେଳଠୁ ନନ୍ଦ ମହାରାଜଙ୍କ ଚପଲ ଭୂଆ ଚଲେଇଛନ୍ତି ନନ୍ଦ ମହାରାଜ କହିବେ ମୋର ଚପଲ ଆଣ ତେଣୁ ଭଗବାନ ଗୋଟିଏ ଗୋଟିଏ ଚପଲ ମୁଣ୍ଡରେ ନେଇକି ଚାଲିବେ ଏତେ ଭାର ହେଇଥିବ ତାଙ୍କୁ ଭୁଆଇ ପାରିବେ ନାହିଁ ଭଗବାନ ଯିଏକି 6 ଦିନ ରହିଥିଲା ବେଳେ ପୁତନାକୁ ବଦ୍ଧ କରିଥିଲେ ତାଙ୍କର ଓଷ୍ଠର ବଳ ପ୍ରଦର୍ଶନ କରିଥିଲେ 3 ମାସର ହେଇଥିଲା ବେଳେ ଶକଟକୁ ଓଲଟାଇ ଦେଇଥିଲେ ଶକଟାସରକୁ ବଦ୍ଧ କରିଥିଲେ ତାଙ୍କର ଅଙ୍ଘ୍ରିର ବଳ ପ୍ରଦର୍ଶନ କରିଥିଲେ ଆଉ ଗୋଟେ ରହିଛି ଏଭଳି ଭାବରେ ତାଙ୍କର ବଳ ପ୍ରଦର୍ଶନ କରୁ ଛୋଟ ପିଲାଦିନରୁ କିନ୍ତୁ ବାବା ଯେତେବେଳେ କହୁଛନ୍ତି କୃଷ୍ଣ ମୋର କଠଉଟା ଆଣ ତେଣୁ କୃଷ୍ଣ ନେଇପାରୁନାହାନ୍ତି ଦେଖିପାରୁନାହାନ୍ତି ତ ବହୁତ କଷ୍ଟରେ ମୁଣ୍ଡ ରଖି ଗୋଟିଏ ଗୋଟିଏ କରି ନେଇକି ଯାଉଛନ୍ତି ଏଇଭଳି ଭାବରେ ନନ୍ଦ ମହାରାଜ ଚପଲ ଭୁଆ ତାଙ୍କର ସମୟ ଗଲା ବୃନ୍ଦାବନରେ ତାପରେ ଗୋଚାରଣରେ ସମୟ ଗଲା ବର୍ତ୍ତମାନ ବସୁଦେବଙ୍କର କିଛି ସେବା କର ବସୁଦେବ ବାସୁଦେବ ଆପଣ ଇଦାନିଂ ବସୁଦେବସ୍ୟାପି ତଦ୍ ଭାଗ୍ୟ ପ୍ରକଟେଇତି ବସୁଦେବଙ୍କର ଭାଗ୍ୟକୁ ବର୍ତ୍ତମାନ ପ୍ରକଟ କର ସେଥିପାଇଁ କୁନ୍ତୀଦେବୀ ତାଙ୍କର ସ୍ତୁତିରେ କହିଥିଲେ କୃଷ୍ଣାୟ ବାସୁଦେବାୟ ଦେବିକୀ ନନ୍ଦନାୟ ଚ ନନ୍ଦ ଗୋପକୁମାରାୟ ଗୋବିନ୍ଦାୟ ନମ ନମଃ ପ୍ରକୃତରେ କୁନ୍ତୀଦେବୀ ଯେଉଁ କହୁଛନ୍ତି ଏ ଶ୍ଳୋକଟି କହିଛନ୍ତି ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ସ୍ତୁତି କରିଛନ୍ତି କୃଷ୍ଣାୟ ବାସୁଦେବାୟ ଆପଣ ହେଉଛନ୍ତି କୃଷ୍ଣ ମୋର ପୁତୁରା ହେଲେ ମଧ୍ୟ ଆପଣ ହେଉଛନ୍ତି ଭଗବାନ କୃଷ୍ଣ କୃଷ୍ଣ କହିଲେ ଆନନ୍ଦ କୃଷ 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 ହେଉଛି ଭୂଧାତୁ ଭୂଧାତୁ କହିଲେ କ'ଣ ଣ କହିଲେ ନିବୃତ୍ତି ବାଚକ ଭୂମିରେ ଯେମିତି ଆମେ କରୁଛେ ଅନେକ ପ୍ରକାର ଶାକସବଜି କରୁଛେ ଭୂମି ହେଉଛି ଫଳ ଆମର ବର୍ତ୍ତମାନ ଧାନ ଆସିଗଲା, ଗହମ ଆସିଗଲା, ମାନେ କ'ଣ ଆଖୁ ଆସିଯିବ, ସବୁ ପ୍ରକାର ଫସଲ ଆସୁଛି, ଭୂମିରୁ ଆସୁଛି। ସେହିଭଳି ଭାବେ କୃଷ ଗୋଟେ ଭୂବାଚକ ଶବ୍ଦ, ଏଥିରୁ ଆନନ୍ଦ ଆସୁଛି, ହେଉଛି କୃଷ୍ଣ ଆନନ୍ଦ। କୃଷ୍ଣ କହିଲେ ଆନନ୍ଦ ପ୍ରଦାନ କରନ୍ତି, ଆନନ୍ଦ ରୂପକ ବୀଜ ତାଙ୍କ ପାଖରେ ରହିଛି, ସେଠୁ ଆସୁଛି ଆନନ୍ଦ ଆସୁଛି, ଆନନ୍ଦ ଘନ ଆନନ୍ଦାମ୍ବୋଧି ବର୍ଦ୍ଧନମ୍। କୃଷ୍ଣ ଶବ୍ଦର ଆଉ ମଧ୍ୟ ଅନେକ ଅର୍ଥ ହେଉଛି କୃଷ୍ଣର। କୃଷ୍ଣ କହିଲେ ଆକର୍ଷ ହେଇଛି ଇତି କୃଷ୍ଣ, ଏହିଭଳି ଭାବରେ କୃଷ୍ଣ ଶବ୍ଦର ଅନେକ ଅର୍ଥ ରହିଛି। ତେଣୁ କୃଷ୍ଣାୟ ବାସୁଦେବାୟ, ମୋର ପୁତ୍ରା ହେଇକରି ମଧ୍ୟ ମୁଁ ମଧ୍ୟ ବହୁତ ଭାଗ୍ୟବତୀ, ଏବଂ ବସୁଦେବଙ୍କର ଆପଣ ପୁତ୍ର, ତେଣୁ ବସୁଦେବ ଭାଗ୍ୟବାନ। କୃଷ୍ଣାୟ ବାସୁଦେବାୟ, ଏବଂ ବସୁଦେବଙ୍କ ଠାରୁ ଆହୁରି ଭାଗ୍ୟ ହେଉଛନ୍ତି କାହାର ନା କ'ଣ, ଦେବକୀ ନନ୍ଦନାୟଚ, ଦେବୀଙ୍କର ଗର୍ଭରେ ଆପଣ ରହିଥିଲେ, ତେଣୁ ଭଗବାନ ଦେବତାମାନେ ଆସି ତାଙ୍କୁ ସ୍ତୁତି କରିଥିଲେ। ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ସେଇ ଗର୍ଭସ୍ତୁତି ରହିଛି। ତେଣୁ କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟଚ ନନ୍ଦଗୋପ କୁମାରାୟ, ଦେବକୀଙ୍କ ଠାରୁ ଆହୁରି ଭାଗ୍ୟବତୀ ହେଉଛନ୍ତି, ଭାଗ୍ୟବାନ ହେଉଛନ୍ତି ନନ୍ଦ। କାରଣ ବୃନ୍ଦାବନରେ ଯେଉଁ ଲୀଳା କୁହାଯାଏ, ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ତେଣୁ ଇଏ ଯେଉଁ ନନ୍ଦଗୋପ କୁମାରାୟ, ନନ୍ଦଗୋପ କୁମାର ହିସାବରେ ନନ୍ଦ ମହାରାଜ ଧନ୍ୟ, ଭଗବାନଙ୍କ ବାଲ୍ୟ ଲୀଳା ଏ ବସୁଦେବ ଦେବକୀ ଦେଖିବା ପାଇଁ ସୁଯୋଗ ପାଇନାହାନ୍ତି। ଦେବକୀ ବାଲ୍ୟଲୀଳାଟି ବାଲ୍ୟଲୀଳା ଏଇଠି କଟିଗଲା, ସେଇଥିପାଇଁ ଦ୍ୱାରକାରେ ଚିନ୍ତା ପଡ଼ିଗଲା 16108 ରାଣୀଙ୍କର, କୃଷ୍ଣଙ୍କର ବାଲ୍ୟଲୀଳା କ'ଣ କୁହନ୍ତୁ, ସିଏ ଭୁଲି ପାରୁନାହାନ୍ତି ବୃନ୍ଦାବନକୁ। ରାତିରେ ଶୋଇଲେ ମଧ୍ୟ ଆମେ ତାଙ୍କର ଏତେ ସେବା କଲେ ମଧ୍ୟ ସେ ସବୁବେଳେ ଗୋପୀ ଗୋପୀ ରାଧା ରାଧା ହେଇକି ବିଳି ବିଳଉଛନ୍ତି। କ'ଣ ସବୁ ଲୀଳା ହେଇଥିଲା ବୃନ୍ଦାବନ ଆମକୁ ଟିକେ କୁହନ୍ତୁ। ରୋହିଣୀ ମା ଦେଖିବା ପାଇଁ ସୁଯୋଗ ପାଇଥିଲେ, ତାଙ୍କୁ ସୁଯୋଗ ମିଳିଥିଲା, ଦେବକୀ ବସୁଦେବ ସୁଯୋଗ ପାଇନଥିଲେ। ଏ ସବୁଠାରୁ ମନୋହର ଲୀଳା, ଯେତେ ଲୀଳା ଅଛି ଭଗବାନଙ୍କର, ଏସବୁ ସବୁଠାରୁ ଶ୍ରେଷ୍ଠ ଲୀଳା ହେଉଛି ବୃନ୍ଦାବନ ଲୀଳା। ସେଥିପାଇଁ କୁହାଯାଏ ବୃନ୍ଦାବନରେ ଭଗବାନ ହେଉଛନ୍ତି ପୂର୍ଣ୍ଣତମ। ତେଣୁ ବର୍ତ୍ତମାନ ଦେବକୀ ନନ୍ଦଗୋପ କୁମାର ଗୋବିନ୍ଦାୟ ନମ ନମ, ସେ ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରେ, ଏହିଭଳି ଭାବରେ କୁନ୍ତିଦେବୀ ସ୍ତୁତି କରୁଛନ୍ତି। ତେଣୁ ବର୍ତ୍ତମାନ ନାରଦ ମୁନି କହୁଛନ୍ତି, ପ୍ରଭୁ ଆପଣ ନନ୍ଦ ମହାରାଜକୁ ଏତେ ଆନନ୍ଦ ପ୍ରଦାନ କରୁଛନ୍ତି, ସେ ହେଉଛନ୍ତି ନନ୍ଦ, ସେ ଆନନ୍ଦ ଘନ, ବସୁଦେବଙ୍କୁ ମଧ୍ୟ କିଛି ଆନନ୍ଦ ଦିଅନ୍ତୁ। ବସୁଦେବ କହିଲେ ଶୁଦ୍ଧ ସତ୍ତ୍ୱ, ସେ ସାମାନ୍ୟ ଏଇ ତ୍ରିଗୁଣରେ ନାହାନ୍ତି। ବସୁଦେବ ଶବ୍ଦର ଅର୍ଥ ହେଉଛି ଏଇଟା, ସତ୍ୱଂ ବିଶୁଦ୍ଧମ ବସୁଦେବ ଶବ୍ଦିତମ, ବିଶୁଦ୍ଧ ସତ୍ତ୍ୱ ହେଉଛି ବସୁଦେବ, ବସୁଦେବ ଶବ୍ଦର ଅର୍ଥ ହେଉଛି ବିଶୁଦ୍ଧ ସତ୍ତ୍ୱ। ତେଣୁ ଆମେ ଏଇ ବିଶୁଦ୍ଧ ସତ୍ତ୍ୱ ସ୍ତରକୁ ଗଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା, ବାସୁଦେବଙ୍କୁ ପ୍ରାପ୍ତ ହେବା, ବସୁଦେବ ସ୍ତରକୁ ଗଲେ ଆମେ ବାସୁଦେବଙ୍କୁ ପ୍ରାପ୍ତ ହେବା। ତେଣୁ ବର୍ତ୍ତମାନ ବସୁଦେବ ଆପଣଙ୍କୁ ଆପଣଙ୍କ ପୁତ୍ର, ମାନେ ଆପଣ ତାଙ୍କର ପୁତ୍ର, ତାଙ୍କୁ ମଧ୍ୟ କିଛି ତାଙ୍କୁ ଯଶ କିଛି ପ୍ରଦାନ କରନ୍ତୁ। ତେଣୁ 11 ବର୍ଷରୁ 125 ବର୍ଷ କାଳ ଭଗବାନ ଲୀଳା କରିବେ ବସୁଦେବଙ୍କ ପାଖରେ, ମଥୁରାକୁ ଯିବେ, ମଥୁରାରୁ ଦ୍ୱାରକା ଯିବେ, ପିତାଙ୍କ ପାଖରେ ରହିବେ ସିଏ। ତେଣୁ ବସୁଦେବାୟ କୃଷ୍ଣ, କୃଷ୍ଣ ଅପରିମାତ୍ମାନ ଯୋଗେଶ ଜଗଦୀଶ୍ୱର ବସୁଦେବ ଅଖିଳାବାସ, ଅଖିଳାବାସ କାହିଁ କହିଲେ ନା, ଅତ ଏବ ଅଖିଳାବାସ, ଅଖିଳା ତତ୍ ଭକ୍ତାନ କଂସ ଭୟାତ ବିଚ୍ୟୁତାନ ଆନୀୟ ମଥୁରାୟାଂ ବାସେତ୍ୟର୍ଥ। ପ୍ରଭୁ ଆପଣ ଅଖିଳବାସ, ସବୁଠାରେ ବାସ କରୁଛନ୍ତି, ଆପଣଙ୍କର ନିଜ ଜନମାନେ କଂସଙ୍କର ଭୟରେ ଯେଉଁମାନେ ପଳେଇ ଯାଇଥିଲେ, ଏଇଟା ଆଗରୁ ବର୍ଣ୍ଣନା କରାଯାଇଛି, କଂସଙ୍କର ଭୟରେ ଯାଦବମାନେ ସବୁ ପଳେଇ ଯାଇଥିଲେ, ବିଭିନ୍ନ ସ୍ଥାନକୁ ପଳେଇ ଯାଇଥିଲେ, କେବଳ ଅକ୍ରୂର ରହିଥିଲେ, କଂସଙ୍କର ସେବା କରୁଥିଲେ। ତେଣୁ ଯେଉଁମାନେ ଭଗବାନଙ୍କର ନିଜ ଜନ ସେମାନେ ସବୁ କଂସ ଭୟରେ ଲୁଚିକି ରହିଥିଲେ ବିଭିନ୍ନ ସ୍ଥାନରେ, ଆପଣ ଅଖିଳାବାସ ତାଙ୍କୁ ସବୁ ଆଣନ୍ତୁ। କିଏ କେଉଁଠି ରହିଛି ଆମେ ଜାଣିନେ, କିଏ କେଉଁଠି ଲୁଚିକି ରହିଛି, ସେଥିପାଇଁ ସରକାର ଘୋଷଣା କରନ୍ତି ଏତିକି ଟଙ୍କା ଦେଉଛି ଆମେ, ଆକୁ କିଏ ବାହାର କରିଦେବ ତାହେଲେ ତାକୁ ଏତିକି ଟଙ୍କା ଦିଆଯିବ। ଇଏ ହେଉଛି ପ୍ରଖ୍ୟାତ ଦସ୍ୟୁ, ପ୍ରଖ୍ୟାତ ତୁଷର, ତାକୁ ପାଇଲେ ନାହିଁ, ସରକାର ଖୋଜି ଖୋଜି ପାଇଲେ ନାହିଁ, ଆମେରିକା ସରକାର ଖୋଜିକି ପାଇଦେଲେ, ଲାଡ଼େନକୁ ପାଇଦେଲେ, ଏତେ ତାଙ୍କୁ ବହୁତ ବର୍ଷ ଲାଗିଲା, କେଉଁଠି ସେ ରହିଛନ୍ତି ବହୁତ ବର୍ଷ ଲାଗିଲା, ତାପରେ ଦେଖିଲେ ଯେ ତାର ନାଭି ସେଣ୍ଟରରେ ସେ ରହିଛି, ତାକୁ ସେଇଠି ଯାଇକରି ତାକୁ ବମ୍ବାଣ୍ଡିଂ କଲେ, ଜାଣିବା ତ ମୁସ୍କିଲ, କିଏ କେଉଁଠି ଲୁଚିକି ରହିବ କେମିତି ଜାଣିବା, ଜାଣେ ଜାଣିହେବ ନାହିଁ, କିନ୍ତୁ ଭଗବାନ ହେଉଛନ୍ତି ଅଖିଳାବାସ, ସବୁଠାରେ ରହିଛନ୍ତି ଭଗବାନ ଜାଣିବେ କି କେଉଁଠି ରହିଛି ସେ କହିପାରିବେ ଭଗବାନ। ତେଣୁ ଅଖିଳାବାସ ଶବ୍ଦ ବ୍ୟବହାର କରାଗଲା। ସବୁ କଂସଙ୍କର ଭୟରେ ସବୁ ଯାଦବମାନେ ଭଗବାନଙ୍କ ନିଜ ଜନ ସେମାନେ ସବୁ ଲୁଚିକି ରହିଛନ୍ତି। କଂସ ନହେଲେ ଜାଣିଲେ ତାଙ୍କୁ ସବୁ ଆଣି ହତ୍ୟା କରିବ, ତାଙ୍କ ଭୟରେ ସେମାନେ ଲୁଚିକି ରହିଥିଲେ। କିନ୍ତୁ ଅକ୍ରୂର କେବଳ କଂସର ଅନୁଗତ ସ୍ୱୀକାର କରିଥିଲେ, କାହିଁକି ଆମେ ସେ ପରେ କହିବା। ସେଇଟା ଆଜି କଂସ ପରେ ଅକ୍ରୂର କଥା ଆସିବ, 38 ଅଧ୍ୟାୟରେ ଅକ୍ରୂର ମନ ଆସିବ, କଥା ଆସିବ। ତେଣୁ ଲୁଚି ଅଖିଳାବାସ ଶବ୍ଦର ଅର୍ଥ ହେଉଛି ପ୍ରଭୁ କଂସ ଭୟରେ ଯେଉଁମାନେ ଆପଣଙ୍କର ନିଜ ଜନମାନେ ସବୁ ଲୁଚିକି ରହିଛନ୍ତି, ଅନ୍ୟମାନେ କେହି ଜାଣିପାରିବେ କିନ୍ତୁ ଆପଣ ଜାଣିବେ, କାହିଁକିନା ଆପଣ ସେଠି ରହିଛନ୍ତି, ସବୁଠି ରହିଛନ୍ତି। ଥରେ ଗୁରୁ ଦ୍ରୋଣାଚାର୍ଯ୍ୟ ମହାଭାରତରେ ବର୍ଣ୍ଣନା କରାଯାଇଛି, ଗୁରୁ ଦ୍ରୋଣାଚାର୍ଯ୍ୟ ପରୀକ୍ଷା କରୁଥିଲେ ତାଙ୍କର ଶିଷ୍ୟମାନଙ୍କୁ, ଅର୍ଜୁନ ଏ କ'ଣ ଯୁଧିଷ୍ଠିର ମହାରାଜ ଏବଂ ଦୁର୍ଯ୍ୟୋଧନ ଏଇ ଦୁଇ ଜଣ ଜ୍ୟେଷ୍ଠ ପୁତ୍ର, କୌର ପକ୍ଷରେ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଦୁର୍ଯ୍ୟୋଧନ, ପାଣ୍ଡବ ପକ୍ଷରେ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯୁଧିଷ୍ଠିର, କିଏ ରାଜା ହେବେ ଏ ପରୀକ୍ଷା ହେବ ନା। ତେଣୁ ଦୁଇଟି ପକ୍ଷୀକୁ ଦେଇକି ପଠାଇଲେ ଦୁଇ ଜଣଙ୍କୁ, କହିଲେ ନିଅ ଏ ପକ୍ଷୀ ଦୁଇଟିକୁ ଏଭଳି ଭାବରେ ହତ୍ୟା କରିବ ଯେମିତି କେହି ଜାଣିପାରିବେ ନାହିଁ। ତେଣୁ ଦୁର୍ଯ୍ୟୋଧନ ଗଲେ ସାଙ୍ଗେ ସାଙ୍ଗେ ପଳେଇ ଆସିଲେ, ମୋଡ଼ିକିରି ତାକୁ ହତ୍ୟା କରିଦେଲେ। ଗୁରୁଙ୍କୁ କହିଲେ, ଗୁରୁଦେବ କହିଲେ କ'ଣ ହତ୍ୟା, ହଁ ମୁଁ ଗୋଟେ ଅନ୍ଧାର ସ୍ଥାନକୁ ଚାଲିଗଲି, ତାକୁ ଗୋଟେ ଘୋଡ଼େଇ ପକାଇକିରି ଚଦର ଘୋଡ଼େଇକିରି ତା ବେକୁ ମୋଡ଼ିଦେଲି, କେହି ଦେଖିପାରି ନାହାନ୍ତି। ଆସି ସାଙ୍ଗେ ସାଙ୍ଗେ କହିଦେଲେ, ଯୁଧିଷ୍ଠିର ମହାରାଜ ଫେରୁନାହାନ୍ତି। ଯୁଧିଷ୍ଠିର ମହାରାଜ ବହୁତ ସମୟ ପରେ ଯେଉଁ ଫେରିଲେ ମନ ଦୁଃଖରେ ଫେରୁଛନ୍ତି। ଗୁରୁ ପଚାରିଲେ କ'ଣ ହେଲା ଯୁଧିଷ୍ଠିର ମହାରାଜ, ନା ଗୁରୁଦେବ ମୁଁ କେଉଁଠି ଏମିତିଆ ସ୍ଥାନ ପାଇଲି ନାହିଁ ଯେ କେଉଁଠି ଦେଖୁନାହାନ୍ତି, ସବୁଠେଇ ଭଗବାନ ଅଛନ୍ତି, ସବୁଠେଇ ସେ ଦେଖୁଛନ୍ତି। ତେଣୁ ଏଇଥିରୁ ଜଣାପଡ଼ିଲା କିଏ ତାର କେତେ ସ୍ତର ରହିଛି, ବୁଦ୍ଧିର ସ୍ତର କିଭଳି ଭାବରେ। ଆମର କହିବାର ଉଦ୍ଦେଶ୍ୟ ଭଗବାନ ସବୁଠାରେ ଅଛନ୍ତି, ଭଗବାନ କିଛି ଅଛୁଆ ହେଇପାରିବ ନାହିଁ, ଆମେ ସମସ୍ତଙ୍କୁ ଠକି ଦେଇପାରିବା ଭଗବାନ ଠକିପାରିବା ନାହିଁ। ୱାନ୍ କ୍ୟାନ୍ ଫୁଲ୍ କ'ଣ ସମୟ ସମ୍ ଟାଇମ୍ ବଟ୍ ନଟ୍ ଅଲ୍ ଦି ପର୍ସନ୍ସ ଅଲ୍ ଦି ଟାଇମ୍, ଜଣେ ଜଣଙ୍କୁ ସମସ୍ତଙ୍କୁ ବୋକା ବନେଇ ପାରିବନି ସବୁ ସମୟରେ। ବିଶେଷ ଭାବରେ ଭଗବାନ କିଏ ବୋକା ବନେଇବ, ଭଗବାନ ସମସ୍ତଙ୍କୁ ବୋକା ବନେଇବ। ଭଗବାନ କହିଲେ ଭଗବତ ଗୀତାରେ କ'ଣ ଦ୍ୟୁତଂ ଛଳତାମ ଅସ୍ମି, ଛଳନା କାନ ଭିତରେ ମୁଁ ହେଉଛି ଦ୍ୱୈତ କ୍ରୀଡ଼ା। ଭଗବାନ କେହି ଛଳନା କରିପାରିବେ ନାହିଁ, ଭଗବାନ ସମସ୍ତଙ୍କୁ ଛଳନା ଜାଣିବେ। ଭଗବାନ ଭଗବାନ ପାଖରେ ଛଳନା, ଗୁରୁଦେବଙ୍କ ପାଖରେ ଭଗବାନ ପାଖରେ ଛଳନା କରିବା କଥା ନୁହଁ, ଡାକ୍ତରଙ୍କ ପାଖରେ ମଧ୍ୟ ଛଳନା କଲେ ଆପଣ ଔଷଧ ପାଇପାରିବେ ନାହିଁ, ଆଉ ଗୁରୁଦେବଙ୍କ ପାଖରେ କଥା କ'ଣ କହିବା। ତେଣୁ ଭଗବାନ ସବୁଠାରେ ରହିଛନ୍ତି, ସବୁ ଜାଣିଛନ୍ତି। ତେଣୁ ଏମାନେ ଯେଉଁ ରହିଛନ୍ତି, ଲୁଚିକି ରହିଛନ୍ତି, ତାକୁ ଆପଣ ଆଣି ମଥୁରାରେ ସ୍ଥାପନ କରନ୍ତୁ। ଆପଣ ତ କଂସକୁ ହତ୍ୟା କରିବେ କଥା ନାହିଁ, ଏସବୁ କହିବା ଆସିବେ କଥା, 12 ଶ୍ଳୋକ ରହିଛି। କଂସ ଭୟାତ୍ ବିଚ୍ୟୁତାନାନ୍ୟ ମଥୁରାୟାଂ ବାସେ ଇତି ଅର୍ଥ, ସେଥିପାଇଁ ଅଖିଳାବାସ ଶବ୍ଦ ବ୍ୟବହାର କଲେ। ତାପରେ କ'ଣ କହିଲେ, ସାତତାଂ ପ୍ରବରୋ ପ୍ରଭୁ, ଅଖିଳାବାସ ସାତତାଂ ପ୍ରବର ଜସ୍ତଂ ସାତତାଂ ଯାଦବାନାଂ ପ୍ରବର, ଯାଦବମାନଙ୍କ ଭିତରେ ଆପଣ ସବୁ ଶ୍ରେଷ୍ଠ, ଯାଦବ ଶ୍ରେଷ୍ଠ। ତେଣୁ ଯଦ୍ବା ପ୍ରକୃଷ୍ଟ ବରୋ ମନୋରଥୋ ଯସ୍ୟ ସିଦ୍ଧି ସ୍ୱରୂପୋଷି ପ୍ରଭୁ, ସାତତାଂ ପ୍ରବର କହିଲେ ଯାଦବମାନଙ୍କ ଭିତରେ ଶ୍ରେଷ୍ଠ, କିମ୍ବା ପ୍ରକୃଷ୍ଟ ବରୋ ମନୋରଥ ଯସ୍ୟ ସିଦ୍ଧିଅତି, ସମସ୍ତଙ୍କର ମନକୁ ଆପଣ ଶ୍ରେଷ୍ଠ ବର ପ୍ରଦାନ କରିବା, ସିଦ୍ଧି ପ୍ରଦାନ କରିବେ ମନକୁ, ସେଥିପାଇଁ ଆପଣ ସାତତାଂ ପ୍ରବରୋ ପ୍ରଭୁ ତ୍ୱଂ ସର୍ବ କର୍ତ୍ତୁମ୍ ଶକ୍ନୋସି, ଏମିତି କିଛି ନାହିଁ ଭଗବାନ କରିପାରିବେ ନାହିଁ। ଆମେ ପଢ଼ୁଥିଲୁ, ହିଷ୍ଟ୍ରିରେ ପଢ଼ୁଥିଲୁ, ଆମର ସାର୍ କହିବେ, ନେପୋଲିଅନ୍ କହିଥିଲେ ଗୋଟେ କଥା ଯେ ଦେର୍ ଇଜ୍ ନୋ ୱାର୍ଡ କଲ୍ଡ ଇମ୍ପସିବୁଲ୍ ଇନ୍ ମାଇ ଡିକ୍ସନାରୀ। ନେପୋଲିଅନ୍ କହିଥିଲେ ଫ୍ରେଞ୍ଚ ରିଭଲ୍ୟୁସନ୍, କିନ୍ତୁ ନେପୋଲିଅନ୍ ନିଜର ମୃତ୍ୟୁକୁ କ'ଣ ମୃତ୍ୟୁକୁ ବନ୍ଦ କରିପାରିଲେ ନାହିଁ, ସେଇଟା ତାଙ୍କ ପାଇଁ ଇମ୍ପସିବୁଲ୍ ହେଇଗଲା ମୃତ୍ୟୁକୁ ଜୟ କରିବାଟା। କିନ୍ତୁ ଭଗବାନ ପାଇଁ କିଛି ଇମ୍ପସିବୁଲ୍ ଶବ୍ଦ ନାହିଁ। ମୁକଂ କରନ୍ତି ବାଚାଳଂ, ଭଗବାନ କଥା କ'ଣ କହିବା, ଭକ୍ତଙ୍କ ପାଇଁ ଭକ୍ତମାନେ ସବୁ ଇମ୍ପସିବୁଲ୍ ପସିବୁଲ୍ କରିଦେବେ, ଭଗବାନଙ୍କର ଶବ୍ଦର ଅର୍ଥ ହେଉଛି ଏଇଟା, କର୍ତ୍ତୁମ୍ ଅକର୍ତ୍ତୁମ୍ ସର୍ବଥା କର୍ତ୍ତୁମ୍ ସମର୍ଥ, ଭଗବାନ ଏହିଭଳି ଭାବରେ ଭଗବତା ରହିଛି, ସବୁକିଛି କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ, ଅସମ୍ଭବକୁ ସମ୍ଭବ କରିପାରିବେ ଭଗବାନ। ତେଣୁ ତ୍ୱଂ ସର୍ବଂ କର୍ତ୍ତୁମ୍ ଶକ୍ନୋସି ନନୁ ମେ ଯଥେଚ୍ଛା ତଥା କରମି କରିସ୍ୟାମି ଚ, ତମେ କାହିଁକି ମୋତେ କ'ଣ କହିବ? ମୁଁ ମୋର ମୁଁ ହେଉଛି ସ୍ୱରାଟ, ମୁଁ ଯାହା ଚାହିଁବି ତାହା କରିବି, ତମେ କାହିଁ ମୋତେ କହିବ? ଯଦି ଭଗବାନ କହିବେ ସେଥିପାଇଁ ତତ୍ତ୍ୱ କିମ୍ ଏବଂ ବିଶେଷ ନିବେଦୟସି, ପ୍ରଭୁ ମୁଁ ଆପଣଙ୍କୁ କ'ଣ ନିବେଦନ କରିବି? ଭଗବାନଙ୍କର ଯାହା ରହିଛି ମନ, ଭଗବାନଙ୍କର ଗୋଟେ ରହିଛି ପ୍ଲାନ୍, ସେ ପ୍ଲାନ୍ ଅନୁସାରେ ଯେଉଁମାନେ କାର୍ଯ୍ୟ କରିଥିଲେ ସେମାନେ ହେଉଛନ୍ତି ଭକ୍ତ, ଶୁଦ୍ଧ ଭକ୍ତ। ସେ ପ୍ଲାନ୍ ଅନୁସାରେ ଯେଉଁମାନେ କାମ କରିବେ ନାହିଁ ସେମାନେ ପ୍ରକୃତର ଭକ୍ତ ନୁହନ୍ତି। ଭଗବାନ ସେମାନଙ୍କର ସବୁ କ'ଣ ତାଙ୍କୁ ସବୁ ତାଙ୍କର ଯାହା ମନରଥ ରହିଛି ସେସବୁ ବିଫଳ କରିଦିଅନ୍ତି। ଅନ୍ୟତା କରଣା ନିଶିନିଶୟାନା ନାନା ମନରଥ ଦିଆ କ୍ଷଣଭଗ୍ନ ଦିଡ୍ରା ଦୈବା ହଠାତ୍ ରଚନା ରୁଷୈପି ଦେବା ଯୁଷ୍ମତ୍ ପ୍ରସଙ୍ଗ ବିମୁଖା ଇହ ସଂସରତି। ତୃତୀୟ ସ୍କନ୍ଦ ନବମ ଅଧ୍ୟାୟରେ ବ୍ରହ୍ମା ସ୍ତୁତିରେ ସେ କଥା କହୁଛନ୍ତି। ଲୋକମାନେ ବହୁତ ମନରଥ କରୁଛନ୍ତି, ଅନ୍ୟ ପୃତାର୍ଥ କରଣା ଦିନବେଳା କେମିତି ତାଙ୍କର ଇନ୍ଦ୍ରିୟ ପୃଥିବୀରେ ସେମାନେ ସମୟ ଯାଉଛି ତାଙ୍କର। ଅନ୍ୟ ପୃତାର୍ଥ କରଣା ନିଶି ନିଶ୍ଚୟ ଆନା ରାତିରେ ନିଦ୍ରାରେ ଯାଉଛି ବା ଶୋଇପାରୁନାହାନ୍ତି। ଆମର ଶ୍ରୀମଦ୍ ଗୌରବନ୍ଦ ସ୍ୱାମୀ ମହାରାଜ କହୁଥିଲେ, ଆଜି ହେଉଛି ଆମର ପ୍ରଭୁ ମହାରାଜ ତାଙ୍କର ବ୍ୟାସ ପୂଜା, କେଉଁ ମହାରାଜ ସୁଭଗ ସ୍ୱାମୀ ମହାରାଜଙ୍କର, ସୁଭଗ ସ୍ୱାମୀ ମହାରାଜ ଗୌରବନ୍ଦ ମହାରାଜଙ୍କର ବହୁତ ତାଙ୍କର ପ୍ରିୟ ସେ ଥିଲେ, ସବୁବେଳେ ଆସନ୍ତି ସେ ଗୌରବନ୍ଦ ମହାରାଜ ପାଖକୁ। ଗୌରବନ୍ଦ ମହାରାଜ ଏ କଥାଟି କହୁଥିଲେ, ତିନି ପ୍ରକାର ବ୍ୟକ୍ତି ଅଛନ୍ତି ଭୌତିକ ଜଗତରେ, କିଏ କିଏ ନା, ଗୋଟେ ହେଉଛି ଯୋଗୀ, ଗୋଟେ ହେଉଛି ଭୋଗୀ, ଗୋଟେ ହେଉଛି ରୋଗୀ। ତିନି ପ୍ରକାର ବ୍ୟକ୍ତି ଅଛନ୍ତି। ଆମେ ସବୁ କ'ଣ? ଆମେ ଯୋଗୀ ନା ଭୋଗୀ ନା ରୋଗୀ? ଯେଉଁମାନେ ଯୋଗୀ ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହୋଇଛନ୍ତି ସେମାନେ ଯୋଗୀ କୁହାଯିବ। ଯୋଗୀ ମଧ୍ୟ ରାତିରେ ଶୋଇପାରନ୍ତି ନାହିଁ, କାରଣ ସେ ସବୁବେଳେ ଭଗବାନ ଚିନ୍ତା କରୁଛନ୍ତି, ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ। ଯୋଗୀ ଶୋଇପାରୁନି, ଭଗବାନ ସବୁବେଳେ ଚିନ୍ତା କରୁଛନ୍ତି। ରୋଗୀ ରୋଗରେ ଛଟପଟ ହେଉଛି, ଆଉ ସେ କେଉଁଠି ଶୋଇବ? ଆଉ ଭୋଗୀ ତାର ସବୁ ରହିଛି, ସବୁ ଐଶ୍ୱର୍ଯ୍ୟ ରହିଛି, ସବୁ ଅଛି, କିନ୍ତୁ ଶୋଇପାରୁ ନାହିଁ। କାହିଁକି ନା ସବୁବେଳେ ଚିନ୍ତା, କ'ଣ କରିବା କ'ଣ କରିବା, ଟଙ୍କା କେମିତି ସୁରକ୍ଷିତ ହେବ, ମୋଦି ସରକାର ଏଭଳି କରୁଛନ୍ତି, କେମିତି କ'ଣ ଆଭଏଡ଼ କରିବା, GST ଆଭଏଡ଼ କରିବା, ଏସବୁ ରହି ଚାଲି ଚିନ୍ତା ଚାଲିଛି। ବହୁତ ସମୟ ପରେ ଯଦି ନିଦ୍ରା ହୋଇଗଲା, ସାଙ୍ଗେ ସାଙ୍ଗେ କୁକୁର ଭୋକିଲାଣି, ପବନ ଟିକେ ହୋଇଗଲେ, ସଂସ କ'ଣ ପତ୍ର ଫତ୍ର ଟିକେ ଖଟଖଟ ହୋଇଗଲେ, କୁକୁର ଭୋକିଲାଣି, ନିଦ ଭାଙ୍ଗିଗଲାଣି। ତେଣୁ ନିଶି ନିଶ୍ଚୟ ଆନା ନାନା ମନୋରଥ ଦିଆ କ୍ଷଣଭଗ୍ନ ନିଦ୍ରା, ଅନେକ ପ୍ରକାର ମନୋରଥ ରହିଛି, ନିଦ୍ରା କ୍ଷଣ କ୍ଷଣକେ ଭଗ୍ନ ହୋଇଯାଉଛି। ଦୈବା ହତାହତ ରଚନା, ଦେବତାମାନଙ୍କର ମନରଥ ମଧ୍ୟ ଭଗବାନ ହତ କରିଦିଅନ୍ତି, ବିଫଳ କରିଦିଅନ୍ତି। ଯୁଷ୍ମତ୍ ପ୍ରସଙ୍ଗ ବି ମୁଖା ଇଏ ସଂସରନ୍ତି, ଭଗବାନଙ୍କ ସହିତ ଯେଉଁମାନେ ଆସକ୍ତି ନୁହନ୍ତି, ଭଗବାନଙ୍କର ଠାରୁ ଦୂରେଇ ଯାଇଛନ୍ତି, ସେମାନେ ଏହି ଭୌତିକ ଜଗତରେ ବିଚରଣ କରୁଛନ୍ତି। ବ୍ରହ୍ମଲୋକଠୁ ଆରମ୍ଭ କରି ବହୁତ ସମସ୍ତ ଲୋକରେ ବିଚରଣ କରୁଛନ୍ତି ସେମାନେ, ବ୍ରହ୍ମା ଏହି ସ୍ତୁତିରେ କହିଛନ୍ତି। ତୃତୀୟ ସ୍କନ୍ଦ ନବମ ଅଧ୍ୟାୟରେ ଏକଥା ଆସିବ। ତେଣୁ ଏକଥା କାହିଁକି ପଡ଼ିଲା ନା, ପ୍ରଭୁ ଆପଣ ସବୁକିଛି କରିପାରିବେ, ନନୁ ମେ ଯଥେଚ୍ଛ, ଯଦି ଭଗବାନ କହିବେ ମୁଁ ଯାହା ଚାହିଁବି ତାହା କରିବି, ପ୍ରଭୁ ଆପଣ ଯାହା ଚାହିଁବେ ତାହା କରିପାରିବେ। ତତ୍ର ତ୍ୱମାତ୍ମା ତତ୍ର ତ୍ୱଂ ସର୍ବଂ କର୍ତ୍ତୁମ୍ ଶକ୍ନୋସି ନନୁ ମେ ଯଥେଚ୍ଛା ତଥା କରମି, ଯଦି କହିବେ ତାହେଲେ ତ୍ୱଂ କିମେବ, ମୁଁ ଆପଣ କ'ଣ ନିବେଦନ କରିବି? ତତ୍ର ତ୍ୱମାତ୍ମା ମମ ଅନ୍ତର୍ଯ୍ୟାମି ତ୍ୱମେବ, ପ୍ରଭୁ ଆପଣ ମଧ୍ୟ ମୋର ଅନ୍ତର୍ଯ୍ୟାମୀ। ଏବଂ ମା ନିବେଦୟିତୁଂ ପ୍ରେରୟସି, ମୋତେ ଏଇ ନିବେଦନ କରିବା ପାଇଁ ଆପଣ ପ୍ରେରଣ କରୁଛନ୍ତି। ଶୁଦ୍ଧ ଭଗବାନ ଏଇ କଥାରୁ ଆସିଥିଲା, ଭଗବାନଙ୍କ ପ୍ଲାନ୍, ଭଗବାନ ପ୍ଲାନ୍ ଯେଉଁମାନେ ଜାଣିବେ ସେ ଅନୁସାରେ କାର୍ଯ୍ୟ କରିବେ ସେମାନେ ହେଉଛନ୍ତି ଶୁଦ୍ଧ ଭକ୍ତ। କିନ୍ତୁ ଭଗବାନ ପ୍ଲାନ୍ ଯେଉଁମାନେ ଜାଣୁନାହାନ୍ତି ସେମାନେ ନିଜର ପ୍ଲାନ୍ କରିବେ, ଦୈବା ହତାହତ ରଚନା, ତାଙ୍କର ଦେବତାମାନଙ୍କର ମଧ୍ୟ ଯେଉଁ ରହିଛି ମନରଥ ରହିଛି ଭଗବାନ ତାକୁ ବିଫଳ କରିଦିଅନ୍ତି। ଭଗବାନଙ୍କ ଯେଉଁ ପ୍ଲାନ୍ ଅଛି ସେଇ ପ୍ଲାନ୍ଟି ହେବ, ଅନ୍ୟ ପ୍ଲାନ୍ ସବୁ ଫେଲ୍ ମାରିଯିବ। ତେଣୁ ଭଗବାନଙ୍କ ଏଇଟା ପ୍ଲାନ୍ ଅଛି, ତେଣୁ ଏଇଟା ଜାଣିଛନ୍ତି, ନାରଦ ମୁନି ଜାଣିଛନ୍ତି। ତେଣୁ ଆପଣ ମୋର ହୃଦୟ ରହିକରି ଏଇ ଯେଉଁ ପ୍ରେରଣା ଦେଇଛନ୍ତି ସେଥିପାଇଁ ମୁଁ ଏଇଟାକୁ ନିବେଦନ କରୁଛି, ପ୍ରେରଣା ତତ୍ରାହ କିଙ୍ଗ କରମିତି, ପ୍ରଭୁ ଆପଣ ତ କହୁଛନ୍ତି ମୋତେ କହିବା ପାଇଁ, ମୁଁ ଆଉ କ'ଣ କରିବି, କିଙ୍ଗ କର। ସେଥିପାଇଁ ଏହି ଶବ୍ଦ ବ୍ୟବହାର କରାଗଲା, ସତତାଙ୍କ ପ୍ରବଳ ତ୍ୱମାତ୍ମା ସର୍ବଭୂତାନାମ ନ କେବଳ ମମେଇ ବାପି ତୁ ସର୍ବଭୂତାନାମ ଅନ୍ତଚିତ୍ତେ ତିଷ୍ଠଛି, କେବଳ ମୋର ହୃଦୟରେ ନାହାନ୍ତି ଆପଣ ପ୍ରଭୁ, ସମସ୍ତ ଜୀବରେ ହୃଦୟରେ ରହିଛନ୍ତି। କିଭଳି ରହିଛନ୍ତି ନା, ଏ ଦଶାଂ କାଷ୍ଠନା ମନ୍ତ ଜ୍ୟୋତିରେବ ଗୁଢ଼, କିଭଳି ରହିଛନ୍ତି ସର୍ବଭୂତାନାମ ଏକ ଜ୍ୟୋତିରେବ ଇଦଶାମ, ଯେମିତି କାଠ ଭିତରେ ଗୋଟିଏ ଜ୍ୟୋତି ରହିଛି, ଗୋଟିଏ ଅଗ୍ନି ରହିଛି, ସେମିତି ଭଗବାନ ସମସ୍ତଙ୍କ ହୃଦୟରେ ଏକ ଭଗବାନ ରହିଛନ୍ତି। ବା ଗୋଟେ ପୁରାଣରେ ବର୍ଣ୍ଣନା କରାଯାଇଛି, କ'ଣ ନା, ଯଥା ଅଗ୍ନି ସୁସମୁଦ୍ଧାର୍ଥୀ, ନା ଆଉ ଗୋଟେ ଶ୍ଳୋକ ଅଛନ୍ତି, କ'ଣ ଜ୍ୟୋତ୍ସ୍ନା ମାନେ ନିଜ ଶକ୍ତିକୁ ସେ ବିସ୍ତାର କରନ୍ତି, ଗୋଟିଏ ସ୍ଥାନରେ ଏକ ଦିଶ ସ୍ଥିତ ଅଗ୍ନି ଜ୍ୟୋତ୍ସ୍ନା ବିସ୍ତାରିଣୀ ଯଥା ତଥାପି ସେ ଅଖିଳ ଅଖିଳତମ ଇଦମ୍ ଜଗତ, ଯେମିତି ସୂର୍ଯ୍ୟ ଗୋଟିଏ ସ୍ଥାନରେ ରହିଛନ୍ତି କିନ୍ତୁ ତାଙ୍କର କିରଣ ଚାରା ସମଗ୍ର ଭୁବନକୁ ଯାଉଛି, ସେଭଳି ଭାବରେ ଭଗବାନ ଗୋଟିଏ ସ୍ଥାନରେ ରହିଥିଲେ ମଧ୍ୟ ତାଙ୍କର ଶକ୍ତି ସବୁଆଡ଼େ ବିଦ୍ୟମାନ। ତେଣୁ ଏଇଠି ଶବ୍ଦ କୁହାଗଲା, କାଠ ଭିତରେ ରହିଥିଲେ ମଧ୍ୟ ସେ ଅଗ୍ନି ସବୁଠାରେ ରହିଛନ୍ତି, ସେ ଗୋଟିଏ ଅଗ୍ନି ରହିଛି। କିଞ୍ଚ ଗୁହାଶୟ ଯଥା ତ୍ୱଂ ନନ୍ଦପୁତ୍ର ରୂପେଣ, ପ୍ରଭୁ ଆପଣ ସମସ୍ତ ହୃଦୟ ନନ୍ଦପୁତ୍ର ରୂପରେ, ନନ୍ଦଙ୍କର ହୃଦୟରେ ମଧ୍ୟ ଆପଣ ରହିଛନ୍ତି, ଗୋବର୍ଦ୍ଧନ ଗୁହାୟା ଗୋବର୍ଦ୍ଧନ ଗୁହାରେ ମଧ୍ୟ ଆପଣ ରହିଛନ୍ତି, ଗୋବର୍ଦ୍ଧନ ଧାରଣ କରିଥିଲେ ଗୋବର୍ଦ୍ଧନ ଭିତରେ ମଧ୍ୟ ସେ ରହିଛନ୍ତି। ଗୋବର୍ଦ୍ଧନ ଗୁହାୟା ସେ ତଥିବା ଅନ୍ତକରଣ ଗୁହାୟା ଅନ୍ତର୍ଯ୍ୟାମୀ ରୂପେଣ ସେ ସମସ୍ତଙ୍କର ଅନ୍ତର୍ଯ୍ୟାମୀ ରୂପରେ ଭଗବାନ ରହିଛନ୍ତି। ସାକ୍ଷୀ ତତ୍ର ସ୍ୱୟନୋପି ସର୍ବଂ ସାକ୍ଷାତ ପଶ୍ୟସି, ଯେ ଶୋଇପଡ଼ିଲେ ଯେ ଅନ୍ୟ କିଛି ଜାଣିପାରିବେ ନାହିଁ ତାହା ନୁହଁ, ଭଗବାନଙ୍କର ନିଦ୍ରାକୁ ଯୋଗ ନିଦ୍ରା କୁହାଯାଏ, ସବୁକିଛି ଜାଣିପାରନ୍ତି, ସେ ସବୁ ସାକ୍ଷୀ, ସିଏ ସମସ୍ତଙ୍କୁ ଦେଖନ୍ତି କିନ୍ତୁ ତାଙ୍କୁ କେହି ଦେଖିପାରନ୍ତି ନାହିଁ। ଆ ପୂର୍ବରୁ ବର୍ଣ୍ଣନା କରାଗଲା, ସେଇଟା ସାକ୍ଷୀର ଅର୍ଥ ହେଉଛି ଏଇଟା। କ'ଣ ତାପରେ ଏଦସାମ, ତାପରେ ଗୁଢ଼ ଗୁହାଶୟା ସାକ୍ଷୀ, ତାଙ୍କୁ କେହି ଦେଖିପାରନ୍ତି ନାହିଁ, ଗୁଢ଼ ହିସାବରେ ରହିଛନ୍ତି। ମହାପୁରୁଷ ଈଶ୍ୱର, ମହାପୁରୁଷ କ'ଣ ନା, ମହାପୁରୁଷ ହେଲେ ଅପ୍ରତିହତ ଯୋଗ ବଳ ଇତି ଅର୍ଥ, ଭଗବାନ ଯାହା ଚାହିଁବେ ତାହା ହିଁ ହେବ, ଏମିତି କିଛି ନାହିଁ ଭଗବାନ ଗୋଟେ ପ୍ଲାନ୍ କରିବେ ସେଇଟା ଅନ୍ୟମାନେ ସେଇଟା ଭାଙ୍ଗିଦେବେ, ନା ଭଗବାନ ଯାହା ଚାହିଁ, ଭଗବାନ ଯାଇଥିଲେ ଶାନ୍ତି ସ୍ଥାପନ, ଭଗବାନ ଚାହୁଁଥିଲେ ନଥିଲେ ଶାନ୍ତି ଚାହୁଁନଥିଲେ, କାରଣ ଭଗବାନ ଯୁଧିଷ୍ଠିର ମହାରାଜ କହୁଥିଲେ ଶାନ୍ତି ଚାହୁଁଥିଲେ, ଭଗବାନ ଚାହୁଁନଥିଲେ, ଭଗବାନ ଯେଉଁମାନେ ଦୁଷ୍କୃତ ସେମାନଙ୍କୁ ହତ୍ୟା କରିବେ, ଯେଉଁମାନେ ସାଧୁ ସେମାନଙ୍କୁ ପାଳନ କରିବେ, ଆନନ୍ଦ ପ୍ରଦାନ କରିବେ, ତେଣୁ ତଥାପି ଭଗବାନ ଶାନ୍ତି ପ୍ରସ୍ତାବ ନେଇ ଯାଇଥିଲେ। ଭଗବାନ ଯେଉଁ ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ଦ୍ୱିତୀୟ ଅଧ୍ୟାୟରେ, ଯଥାଚ ପାର୍ଥ ପ୍ରହିତ ସଭାୟା ଜଗତ ଗୁରୁ ଜାନି ଜଗତ କୃଷ୍ଣ ନତାନି ପୁଂସାମୃତାୟନାନି ରାଜୋରୁ ମେନେ କ୍ଷତ ପୁଣ୍ୟ ଲେସା। ଯେତେବେଳେ ଯୁଧିଷ୍ଠିର ମହାରାଜାଙ୍କୁ ପଠାଇଥିଲେ, ଯୁଧିଷ୍ଠିର ମହାରାଜାଙ୍କ ବିରୁଦ୍ଧରେ କୌରବମାନେ ସବୁ ପ୍ରକାର ଚକ୍ରାନ୍ତ କଲେ ମଧ୍ୟ ଯୁଧିଷ୍ଠିର ମହାରାଜ ଚାହୁଁଥିଲେ ଶାନ୍ତି, ସେ ଚାହୁଁନଥିଲେ ଯୁଦ୍ଧ କରିବା ପାଇଁ। ଭୀମ ଅର୍ଜୁନ ଏମାନେ ସବୁ ପ୍ରତିଜ୍ଞା କରି ଯାଇଥିଲେ ଆମେ ଯୁଦ୍ଧ କରିବୁ, ସବୁ ପ୍ରତିଜ୍ଞା କରିଥିଲେ, କିନ୍ତୁ ଯୁଧିଷ୍ଠିର ମହାରାଜ କିଛି ପ୍ରତିଜ୍ଞା କରିନଥିଲେ, ତଥାପି ସେ ଚାହୁଁଥିଲେ ଶାନ୍ତି, ଭଗବାନ ମଧ୍ୟ ଶାନ୍ତି ପ୍ରସ୍ତାବ ନେଇ ଯାଇଥିଲେ। ଏମିତିକି ଅନ୍ତିମରେ କହିଲେ, ପାଞ୍ଚ ଖଣ୍ଡି ଗ୍ରାମ ଦିଅ, ସମଗ୍ର ପୃଥିବୀର ରହୁଛି ହଜାର ହଜାର ଗ୍ରାମ ରହିଛି, ଛାଡ଼ ସବୁକିରି ପୃଥିବୀର ସିଏ ହେଉଛନ୍ତି ସମ୍ରାଟ, ଅଧା ନଦେଲେ ନାହିଁ, ଅନ୍ତତଃ ପାଞ୍ଚ ଖଣ୍ଡି ଗ୍ରାମ ଦିଅ। କିନ୍ତୁ ଦୁର୍ଯ୍ୟୋଧନ କହିଲା, ପାଞ୍ଚ ଖଣ୍ଡି ଗ୍ରାମ ଛୁଞ୍ଚି ଯେଉଁଠି ରଖିଲେ ଯେତିକି ସ୍ଥାନ ସେତିକି ସ୍ଥାନ ମୁଁ ଦେବି ନାହିଁ ବିନା ଯୁଦ୍ଧରେ, କାରଣ ଭଗବାନ ପ୍ରକୃତରେ ଚାହୁଁନଥିଲେ ଶାନ୍ତି, ଭଗବାନ ଚାହୁଁଥିଲେ ଏମାନେ ସବୁ ନିହତ ହୁଅନ୍ତୁ। ତେଣୁ ଦୁର୍ଯ୍ୟୋଧନ ମଧ୍ୟ ସେହିଭଳି ଭାବରେ ବ୍ୟବସ୍ଥା କଲେ, ସେଭଳି ସିଏ ରାଜି ହୋଇପାରିଲେ ନାହିଁ ଭଗବାନ କଥାରେ। ତେଣୁ ଭଗବାନ ଯାହା ଚାହିଁବେ, ମହାପୁରୁଷ ସେ ଯାହା ଚାହିଁବେ, ଅପ୍ରତିହତ ଯୋଗ ବଳ, ଭଗବାନଙ୍କର ଅପ୍ରତିହତ ଯୋଗ ବଳ ଏଭଳି ରହିଛି, କେହି ପ୍ରତିହତ କରିପାରିବେ ନାହିଁ, ଭଗବାନ ଯାହା ଚାହିଁବେ ତାହା ହିଁ ହେବ। ତେଣୁ ଏହି ପ୍ରସଙ୍ଗରେ ଆମେ ଚାହିଁବା, ଭଗବାନ ଚାହୁଁଛନ୍ତି ଗୋଟେ ବିରାଟ ମନ୍ଦିର, ସେଇଟା ମଧ୍ୟ ହେବ, ଏଇଟା କେହି ପ୍ରତିହତ କରିପାରିବେ ନାହିଁ। ଯିଏ ସେଥିରେ ଯୋଗ ଦେବେ ସେମାନେ କ'ଣ, ସେମାନେ ଯଶସ୍ୱୀ ହେବେ, ଯିଏ ଯୋଗ ନଦେବେ ସେମାନେ ଯଶରୁ ବଞ୍ଚିତ ହେବେ। ତେଣୁ କିଞ୍ଚ ମହାପୁରୁଷ ମହାପୁରୁଷ ଆଉ ଗୋଟେ ଅର୍ଥ ହେଉଛି ମହାପୁରୁଷ କହିଲେ ଇଶିତବ୍ୟା ଅପି ଭବନ୍ତି। ମହାପୁରୁଷ ହେଲେ ମଧ୍ୟ ଅନେକ ଯୋଗ ଥିଲେ ମଧ୍ୟ ଅନେକ ଶକ୍ତି ଥିଲେ ମଧ୍ୟ ସିଏ ମଧ୍ୟ କାହା ଆଉ କାହା ଦ୍ୱାରା ନିୟନ୍ତ୍ରିତ ହୋଇପାରନ୍ତି ଇଶିତବ୍ୟ କାହା ଦ୍ୱାରା ଇଶିତ ବା ନିୟନ୍ତ୍ରିତ ହୋଇପାରନ୍ତି। ତେଣୁ ଏଇ ଶବ୍ଦ କୁହାଗଲା ଈଶ୍ୱର ଆପଣ ହେଉଛନ୍ତି ଈଶ୍ୱର ପରମ ଈଶ୍ୱର ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଆପଣଙ୍କ ଉପରେ କେହି ଈଶ୍ୱର ନାହାନ୍ତି। ଏଇଭଳି ଭାବରେ ଆମର ସମୟ ହୋଇଯାଇଛି। କାହାକୁ ଯଦି ପ୍ରଶ୍ନ ଅଛି କରିପାରନ୍ତି, ନହେଲେ ଆମର ସନ୍ଦେହ ଅଛି, ନହେଲେ ଆମର କଥାକୁ ବିଶ୍ରାମ ଦେବା। କେହି କିଛି କହିଲେନି ମାନେ ଗୋଟେ ମିନିଟ୍ ସମୟ ଦିଆଗଲା, ସମୟ ଖତମ ହୋଇଗଲା, ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ଦାୟୀ ଗୌତମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।